नमो भगवते वासुदेवाय। श्रीमद् भगवत गीता तृतीय अध्याय 23 श्लोक गतकाली आम श्रवण करुथिले। भगवान श्रीकृष्ण अर्जुन को जड़े दायित्वपूर्ण व्यक्तिर कर्तव्य कौन बा जो मैंने उच्च अधिकारी से आचरण करने को पड़ो जदि कर्म कर ତାଙ୍କର କିଛି ପାଇବାର ନାହିଁ, କର୍ମ ନ କଲେ ବି ତାଙ୍କର କିଛି ଦୋଷ ଲାଗିବନି, କିନ୍ତୁ ତାଙ୍କୁ ଆଚରଣ କରିବାକୁ ପଡ଼ିବ। ଯେହେତୁ ସେମାନେ ଜନସାଧାରଣମାନେ ସେମାନଙ୍କୁ ଅନୁସରଣ କରୁଛନ୍ତି ଏବଂ ଜନସାଧାରଣମାନଙ୍କର ସେମାନେ ନେତା, ସେଥିପାଇଁ ନେତା ଶବ୍ଦଟା ଲାଗେ। ଧର୍ମ ନେତା, ରାଜନେତା, ଲୋକ ନେତା, ନେତା ଶବ୍ଦଟା ଲାଗେ, ନେତା ଏଥିପାଇଁ ଲାଗେ। ନେତାମାନେ ସେମାନଙ୍କୁ ଅନୁସରଣ କରୁଛନ୍ତି ଲୋକ। ଭଗବାନ ସେ ତାର ଉଦାହରଣ ଦେଲେ, ଯେଭଳି ଜନକାଦି ଋଷି ମାନେ ସେମାନେ କୌଣସି ରାଜା ନ ହେଲେ, କୌଣସି କର୍ମ ନ କଲେ ବା ସେମାନେ ବୈବାହିକ କର୍ମାଦି ନ କଲେ ସେମାନଙ୍କର ଦୋଷ ଲାଗିବ କିଛି ନାହିଁ। ଜୀବର ବ୍ୟଭିଚାର ଦୋଷ ହେଇଯିବ ବୋଲି ଏସବୁ ବ୍ୟବସ୍ଥା କରାହେଇଛି। ଜୀବ ହଉଛି ଭଗବାନଙ୍କର ଅଂଶ, ସେ ବିବାହ ନହେଲେ ତାର ଯଦି ବିବାହ ନ ହେଇକି ତାର ବ୍ୟଭିଚାର କାର୍ଯ୍ୟ କଲା ତାର ବ୍ୟଭିଚାର ଦୋଷ ଲାଗିବ, ସେଥିପାଇଁ କୁହାହେଲା ବିବାହ। କୌଣସି ଦୋଷ ନାହିଁ ଜୀବ ପାଇଁ, ଯଦି ହରିଭଜନ ସେ କରୁଛି ତାର କୌଣସି ଦୋଷ ନାହିଁ, କିନ୍ତୁ ହରିଭଜନ ଏଣେ କରୁନି, ଏଣେ କର୍ମଟାକୁ ଠିକ ସେ କରୁନି, ସେଠି ତାର ବ୍ୟଭିଚାର ଦୋଷ ଲାଗୁଛି। ସେଥିପାଇଁ ତାଙ୍କୁ କର୍ମ କରିବା ପାଇଁ କୁହାହେଇଛି, କର୍ମ ଦ୍ୱାରା ସେ ଶୁଦ୍ଧ ହେବେ। ଆଉ କର୍ମର ଆଉ ଗୋଟେ ଲାଭ କ'ଣ, କର୍ମରେ ବୈରାଗ୍ୟ ଆସିବ। ଯେ କର୍ମ ଗୁଡ଼ିକରେ ଯେଉଁମାନେ ସଠିକ କର୍ମ କରି ସେମାନଙ୍କର ଆସିବ ବୈରାଗ୍ୟ କେମିତି ଆସିବ ନା, ଶ୍ରବଣ କୀର୍ତ୍ତନ ସାଧୁସଙ୍ଗ କଲେ ଜାଣିପାରିବେ ସଂସାର କ'ଣ। ଭଗବାନ ଶ୍ରୀକୃଷ୍ଣ ସେ ଉଦାହରଣ ଦେଲେ, ଯେଭଳି ଜନକାଦି ଶ୍ରେଷ୍ଠ ଋଷିମାନେ କୌଣସି କର୍ମ ନ କଲେ ବି ତାଙ୍କର କିଛି କ୍ଷତି ହେବନି, କିନ୍ତୁ ସେମାନେ କର୍ମ କରୁଛନ୍ତି, ସେଭଳି ମୁଁ କିଛି ନ କଲେ, ମୁଁ ସର୍ବେଶ୍ୱର, ସମସ୍ତଙ୍କର ଫଳଦାତା, ମୁଁ ଆତ୍ମାରାମ, ମୋର କିଛି ଆବଶ୍ୟକ ନାହିଁ, ପୁଣି ମୁଁ କର୍ମ କରିଛି, କାରଣ ମୁଁ ଯେ ଯଦୁକୁଳରେ ଜନ୍ମ ହେଇଛି, ମୁଁ କ୍ଷତ୍ରିୟ, କ୍ଷତ୍ରିୟର କର୍ମ ଯଦି ମୁଁ ନ କରିବି ତାହେଲେ ସମସ୍ତ ଭଗବାନ ତ ଜନ୍ମ ହେଇଥିଲେ କ୍ଷତ୍ରିୟ କର୍ମ କଲିନି। ଆଉ ଗୋଟିଏ ପରମ୍ପରା, ଗୋଟିଏ ଶିକ୍ଷା, ଯେଉଁମାନେ ରେସ୍ପନ୍ସିବୁଲ ବା ଦାୟିତ୍ୱ ରହୁଛନ୍ତି, ଉଚ୍ଚ ଅଧିକାର ରହୁଛନ୍ତି, ସେମାନଙ୍କର ଗୋଟିଏ ଆଚରଣ ଯଦି ପରମ୍ପରାର ଆଚରଣ ଭୁଲ ହେଇଯାଏ ତାହେଲେ ସମାଜରେ ଗୋଟେ ବହୁତ ବଡ଼ କ୍ଷତି ହେଇଯିବ। ତାଙ୍କର ଯେଉଁ ଅନୁଗାମୀମାନେ ଆସିବେ ସେମାନଙ୍କ ଶାସ୍ତ୍ର ଦେଖିବେନି, ସେମାନଙ୍କ ଶାସ୍ତ୍ର ଦେଖିବେନି, ସେମାନେ ଗୁରୁଙ୍କୁ ଦେଖିବେ। ପ୍ରାୟ ସମସ୍ତେ ଗୁରୁଙ୍କୁ ଅନୁସରଣ କରନ୍ତି, ସ୍ପେଶାଲି ଭାରତୀୟ ଲୋକମାନେ। ଭାରତୀୟ ଲୋକମାନେ ସେମାନେ ଯେମିତି ଭାରତବର୍ଷରେ ଯେତେ ପଶିବା, ଯେ ମାଛ ମାଂସ ଖାଇବା, ପିଆଜ ରସୁଣ ଖାଇବା, ଏ ଯେଉଁ ଯାହା ସବୁ ମାନେ ମଠ ଯେଉଁ ଧାର୍ମିକ ଲୋକ ଗୁଡ଼ା ଯେଉଁ ଖାଉଛନ୍ତି, ଏଗୁଡ଼ା ସବୁ କେମିତି ପଶିଗଲେ, ତାଙ୍କ ଗୁରୁମାନେ ଆଡପ୍ଟ କରିଦେଲେ। ସେତେବେଳେ ଗୁରୁ ଆଡପ୍ଟ କରିଦେବ, ଧର୍ମ ନେତା ଜଣେ ଆଡପ୍ଟ କରିଦେଲେ, ସେତେବେଳେ ଶାସ୍ତ୍ର ଭଗବାନ ଲୋକ ମାନିବେନି, ସେ ମାନିପାରିବେ ଯେ କେବେ ସେ ଯେମିତି ଆମେ ସେ ଯାଇଥିଲୁ ସେଠିକି, ସେ କହିବେ ସେ ନା ଏଠି ସେ ବଇଁଶୀ ବୃନ୍ଦାବନରୁ ସେ ବଇଁଶୀ ଗୋଟେ ପାଇଥିଲେ, ବଇଁଶୀ ଆଣିଲେ, ଏଠି ବଜେଇଲେ, ସେ ବଂଶୀ ବାଜିବା ଦ୍ୱାରା ବାଘ ଭାଲୁ କେହି ରହିଲେନି, କିନ୍ତୁ ସେଠି ମାଛ ଭୋଗ ଲାଗିବ। କିନ୍ତୁ କଣ୍ଟ୍ରାଡିକ୍ଟରୀ ହେଉଛି, ଯଦି ସେ ବୃନ୍ଦାବନ ବଂଶୀପ୍ରାପ୍ତ ହେଇଛନ୍ତି, ସେ ଏଠି ବଣ ଜଙ୍ଗଲରେ ସେ ଆସିକି ତପସ୍ୟା କରୁଥିଲେ, ସେ ଏତେ ବଡ଼ ଭକ୍ତ ଥିଲେ, ତାହେଲେ ତାଙ୍କ ପରମ୍ପରା ତାଙ୍କ ପରେ ଯେଉଁମାନେ ଆସିଥିବେ ସେମାନେ କ'ଣ କରିଥିବେ, ଏଗୁଡ଼ା ସବୁ ଆଡପ୍ଟ କରିଦେଇଛନ୍ତି, ପ୍ରତନ କରିଦେଇଛି। ଧର୍ମ ନେତାମାନେ ଯଦି କିଛି ଚେଞ୍ଜେସ୍ କରିଦେଲେ ଆଉ ଶାସ୍ତ୍ର ଲୋକ ଆଉ ଫଲୋ କରିବେ ନାହିଁ, କାରଣ ଲୋକମାନେ ଶାସ୍ତ୍ର ମର୍ମ କିଛି ବୁଝିପାରନ୍ତିନି। ଯେତେ ମନ୍ତ୍ର ଦେଖା ତିଆରି ହେଇଛି, ଯେତେ ସବୁ ଭଜନ ଇତ୍ୟାଗ ବସିଲା, ଯେଉଁ ପାନ ବିଡ଼ି ଗୁଡ଼ାକ ସମ୍ପ୍ରଦାୟର ପାନ ମାନେ ପାନ ଖାଉନାହାନ୍ତି ସମ୍ପ୍ରଦାୟର ଲୋକ ଗୁଡ଼ା, ଏ ଯେଉଁ ସବୁ ପଶିଗଲା, ୟାର କାରଣ ହେଲା ତାଙ୍କ ଧର୍ମ ନେତାମାନେ ସବୁ ଏଗୁଡ଼ାକ ଅଭ୍ୟାସ କରିଦେଇଛି। ଲୋକ ତ ଧାର୍ମିକ ଗୁରୁମାନେ ଯେତେବେଳେ ଟିକେ ଚେଞ୍ଜେସ୍ କିଛି କରିଦେବେ, ତାଙ୍କ ଡ୍ରେସ୍ ମଧ୍ୟ ଚେଞ୍ଜ କରନ୍ତି, ସେସବୁ ଚେଞ୍ଜ କରିଦେବ। ଏଟା ଗୁରୁଦେବ କରୁଥିଲେ, ଏଟା ଭାରତୀୟ ଲୋକମାନେ ଆମମାନଙ୍କର ସେ ଏଗୁଡ଼ାକ ସବୁ ଯାହା କୁହନ୍ତି ଜନ୍ମଗତ ଗୋଟେ ସ୍ୱଭାବ, ଗୁରୁଙ୍କୁ ମାନିବା, ଗୁରୁ ଯାହା କହିଲେ ସେଟାକୁ ବିଶ୍ୱାସ କରିବା, ଯାହା ସବୁ ଗୁରୁ କରିଦେଇଯିବେ ସେ ସେଭଳିଆ ହେଇଯିବ ସାଙ୍ଗେ ସାଙ୍ଗେ, ଗୁରୁଙ୍କର ଆଚରଣ, ଗୁରୁଙ୍କର କଥା। ସେଥିପାଇଁ ସମ୍ପ୍ରଦାୟ ଜିନିଷ ଉପରେ ବହୁତ ଷ୍ଟ୍ରିକ୍ଟ ରହିବାକୁ ପଡ଼ିବ। ନିଜର ରୁଚି ଭଜନ ସେଟା ତୁମେ ଭିତରେ ରଖ, ସେଟା ପ୍ରଚାରକୁ ଆଣିପାରିବନି। ଯଦି କେହି ଗୋଟେ ମହାତ୍ମା ଅଛନ୍ତି, ତାଙ୍କର ନିଜର କିଛି ରୁଚି ଅଛି, ତାଙ୍କର ନିଜର କିଛି ଭଜନ ଅଛି, ସେଟା ସେ ତାଙ୍କ ପ୍ରାଇଭେଟଲି କରିବେ, ପବ୍ଲିକରେ ଆଣିବେ। ଯେମିତି ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଭକ୍ତ ରୂପରେ ଆସିଥିଲେ, ସେ ପ୍ରାଇଭେଟ ଡିସ୍କସନ୍ କରୁଥିଲେ ରାଧାକୃଷ୍ଣ ଲୀଳା, ପବ୍ଲିକ୍ ରେ ଫିଲୋସଫି ଦର୍ଶନ ଫିଲୋସଫି ସିଏ ଡିସ୍କସନ୍ କରୁଥିଲେ, ପବ୍ଲିକ୍ ରେ କେବେ ରାଧାକୃଷ୍ଣଙ୍କ ବିଷୟରେ କିଛି କୁହନ୍ତିନି, ନୃତ୍ୟ କରନ୍ତି, କୀର୍ତ୍ତନ କରନ୍ତି, ବାସ୍। ଯାହାର ଉନ୍ନତ ରସ ପାଇବାର ଅଛି ତାହା ପ୍ରାଇଭେଟଲି କରିବ, ସେଟାକୁ ସେ ସିଓ। ଏମିତି ହେଲେ କଣ ହବ ନା ଅଧିକାର ବିହୀନ ଲୋକ ଗୁଡାକ ଭ୍ରଷ୍ଟ ହେଇଯିବେ। ସମ୍ପ୍ରଦାୟ ନିୟମଟାକୁ ସବଳ ଧରିବାକୁ ପଡିବ। ଆଉ ସେ ଭଗବାନ ସେ ସମ୍ପ୍ରଦାୟ ପ୍ରବର୍ତ୍ତକ, କର୍ମର ସମ୍ପ୍ରଦାୟ ପ୍ରବର୍ତ୍ତକ ଭଳି ଭଗବାନ କହୁଛନ୍ତି। ଯଦି ହମ ନବର୍ତ୍ତେ ଜାତ କର୍ମ ତନ୍ଦିତ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ। ମୁଁ ଯଦି ସାବଧାନ ହେଇ କର୍ମଟା ନ କରି ମୁଁ ଯଦୁକୁଳ ଜନ୍ମ ହେଇଛି, ମତେ କହିବ ସମସ୍ତେ କହିବେ ଭଗବାନ ଯଦୁକୁଳ ଜନ୍ମ ହେଇ କ୍ଷତ୍ରିୟ କର୍ମ କଲେନି, ତାର ପରିଣାମ କଣ ହବ? ନେକ୍ସଟ ଭର୍ସରେ କହୁଛନ୍ତି, ଉତ୍ସଦେ ଲୋକାନ କୁରିଆମ କର୍ମ ଚେଦ ଅହମ ଶଙ୍କରସ୍ୟ ଚ କର୍ତ୍ତାସ୍ୟାମ କର୍ତ୍ତାସ୍ୟାମ ପହନ୍ୟାମିମାମ ପ୍ରଜା। ଅନୁବାଦ, ଯଦି ମୁଁ କର୍ମ ବନ୍ଦ କରିଦିଏ ତାହେଲେ ସମସ୍ତ ଜଗତ ଧ୍ୱଂସ ହୋଇଯିବ, ମୁଁ ମଧ୍ୟ ବର୍ଣ୍ଣଶଙ୍କର ଉଚ୍ଛେଦନର କାରଣ ହେବି ଏବଂ ତଦ୍ଵାରା ମୁଁ ସମସ୍ତ ଜୀବଙ୍କର ସୁଖ ଶାନ୍ତି ନଷ୍ଟ କରିଦେବି। ଭଗବାନ ଅବତାର ନେବାର କାରଣଟା ହେଉଛି ଏହା, ଯେତେବେଳେ ଅବତାର ନିଅନ୍ତି ଜୀବକୁ ସବୁବେଳେ ଗୋଟେ କରିକି ଦେଖେଇବାକୁ ପଡିବ। ଜୀବର କାମ ହେଲା ସେବେଳେ ଭୁଲିବ, ବିସ୍ମରଣ ହବ। ଆଉ ଭଗବାନଙ୍କର ଗୋଟିଏ ଅବତାରରୁ ଗୋଟିଏ ଅବତାର ଭିତରେ ଯେଉଁମାନେ ଭଗବାନଙ୍କୁ ଫଲୋ କରୁଥିବେ, ଯେଉଁ ଧର୍ମ ନେତାମାନେ ରହିଲେ ସେମାନେ କିଛି କିଛି ଘୋରି ଦିଅନ୍ତି, ଟ୍ୱିଷ୍ଟ କରିଦେବେ। ବୁଦ୍ଧିଷ୍ଟ ଦେଖ, ବୁଦ୍ଧିଷ୍ଟ ଦେଖ, ଜୈନିଷ୍ଟ ଦେଖ, ସବୁ ପଶିଗଲେ ତାଙ୍କ ଧର୍ମରେ ସବୁ ବଦଳିଗଲା ନା, ସବୁ ଜିନିଷ ଗୁଡାକ ସବୁ ବଦଳି ଚାଲିବ। ଆମର ଏଇ ଗୁଡ଼ିଏ ସଂସ୍କୃତିରେ ଦେଖୁନା କେତେ ପ୍ରକାର ଅପସମ୍ପ୍ରଦାୟ ବାହାରି ପଡ଼ିଲା, କେତେ ପ୍ରକାର ଜିନିଷ ବାହାରି ପଡ଼ିଲା। ଧୀରେ 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 ସମ୍ପ୍ରଦାୟରୁ ଯେଉଁମାନେ ଲିଡର ରହିଲେ, ପ୍ରିଚର ରହିଲେ, ସେମାନେ ତାଙ୍କ ଚେଞ୍ଜେସ୍ କରି ତାଙ୍କ ଡ୍ରେସ୍ ଚେଞ୍ଜ କରିଦିଅନ୍ତୁ, ଚେଞ୍ଜ ହେଇଯିବ। ତାଙ୍କ କଥା ଚେଞ୍ଜ କରିଦିଅନ୍ତୁ, ତାଙ୍କ ଫଲୋର ମାନେ ତାଙ୍କୁ ଯେମିତି ଦେବେ। ଆଉ ଜଣେ ପ୍ରିଚରକୁ ଫଲୋ କରୁଛନ୍ତି ନା, ଜଣେ ପ୍ରଚାରକୁ ଫଲୋ କରୁଛନ୍ତି ଅନୁଗାମୀ ମାନେ, ସିଏ ଗୋଟେ ଅଲଗା ଷ୍ଟାଇଲରେ ଡ୍ରେସ୍ ପିନ୍ଧିଲା। ସିଏ ଦେଖୁନା କି କିଏ ପୁରୀର ଭଳିଆ, ପୁରୀର ସେ ପଣ୍ଡା ଭଳିଆ ଭିଡ଼ି ପିନ୍ଧୁଛନ୍ତି, କିଏ ସେ ବୃନ୍ଦାବନ ଦେଖିବ ସେ ବୃନ୍ଦାବନ, ସେ କ'ଣ ଏଠୁ ଗଣ୍ଠି ପକା, ଯୋଉ ଗଣ୍ଠି ପକା ଡ୍ରେସ୍ ଗୁଡ଼ା ସେ ସାର୍ଟ ପିନ୍ଧନ୍ତି, କାରଣ ସେମାନେ ସେମାନେ କିଏ ପିନ୍ଧନ୍ତି ନା, ସେ ଆମର ବ୍ରଜବାସୀମାନେ ପିନ୍ଧନ୍ତି, ତାକୁ ପିନ୍ଧି ପକେଇବେ ନାଇଁ, ସେଇଟା ଆମର ତୁମେ କରିପାରିବେନି। ସାଧାରଣ ଭକ୍ତ କରିବେ, ଗୋଟେ ପିକ୍ଚର ସେଇଟା କିଛି କରିପାରିବେନି। ଯଦି ସାଧାରଣ ଭକ୍ତ କରୁଛି ପୁଣି ତାକୁ ମନା କରିବ, କାରଣ ଆମ ସମ୍ପ୍ରଦାୟ ଜିନିଷଟା ନା, ତୁମେ କିଛି ଚେଞ୍ଜେସ୍ କରିପାରିବ ସମ୍ପ୍ରଦାୟରେ ଯାହା ସେମିତି ଥିଲା। ଜଣେ ସାର୍ଟ ପିନ୍ଧିବ, ଗୋଟେ ଉତୁରି ପକେଇବ, ଆମର ଯାହା ଯାହା ପରମ୍ପରା, ତୁମେ କିଛି ଚେଞ୍ଜେସ୍ କରିପାରିବ ଡ୍ରେସ୍ ପତ୍ର, କାରଣ ଏଇଟା ପରମ୍ପରା ଜିନିଷଟା କ'ଣ ହବ? ଏଇ ଭଗବାନ ଉଚ୍ଛେ ଦେଉ ଇମେ ଲୋ କାହା, ଏ ପୁରା ସମ୍ପ୍ରଦାୟର ସବୁ ଜିନିଷ ଗୁଡାକ ପରିବର୍ତ୍ତନ ହେଇଯିବ। ଲୋକ ଭାରି ଅନୁକରଣ ପ୍ରିୟ ନା, ତୋର ଭଲ ସବୁ ଏଇ ଯୋଉ ଯେତେ ପ୍ରକାର ଯଜ୍ଞ ମୁଁ ଦେଖୁଛି ନା, ସବୁ ଯଜ୍ଞ କୀର୍ତ୍ତନ ଏ ସବୁ ଗୁଡା ଚେଞ୍ଜେସ୍ ହେଇଗଲା। ଆଗରୁ ସେଭଳି ସବୁ ନଥିଲା, ପ୍ରବନ୍ଧ ସମୟରେ ସିମ୍ପଲ ପ୍ରବନ୍ଧ ସେ ଷ୍ଟିଲ ଇଏରେ ଯଜ୍ଞ କରୁଛନ୍ତି, ଗୋଟେ ପ୍ଲେଟ୍ ରଖିଦେ ଯଜ୍ଞ ବାସ୍ ଫିନିଶ। ଏତେ ଆଡମ୍ବର ସବୁ ଯୋଉ ବର୍ତ୍ତମାନ ସବୁ ଯୋଉ କରାହଉଛି, ଏଗୁଡ଼ାକ ଆମର ସବୁ ପରମ୍ପରା ଜିନିଷ ନୁହେଁ। ଠିକ ଅଛି, ତୁମେ ଯଦି କରୁଛ କର, କିନ୍ତୁ ତୁମେ ଲିଡର୍ସ ମାନେ ଯୋଉମାନେ ପ୍ରିଚର୍ସ ମାନେ ଏଗୁଡ଼ା ଯଦି ପୁରା ଏମ୍ଫାସିସ୍ ଦେଲେ ୟା ଉପରେ, ଆଉ ମହାମନ୍ତ୍ର ଉପରେ ଲୋକମାନେ କେହି ବିଶ୍ୱାସ କରିବେନି। କର୍ମକାଣ୍ଡଟାକୁ ପ୍ରବାସିତା ମନା କରିଦେଇଛି, ଆମେ କେବଳ ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ବା ବେଦର ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଆମେ ଯଜ୍ଞାଦି କର୍ମ କରୁଛେ, ହୋଲି ନାମ ସଫିସେଣ୍ଟ। ଆଉ ଆଚାର୍ଯ୍ୟ ନାରଦାଦି ନାରଦାଦି ଋଷିମାନେ ପଞ୍ଚରାତ୍ରିକ ବିଧି ହିସାବରେ ସବୁ କରିଛନ୍ତି ବୋଲି ଆମେ ଏଗୁଡ଼ିକୁ କରୁଛେ, କିନ୍ତୁ ମହାମନ୍ତ୍ର ସବୁବେଳେ ଶ୍ରେଷ୍ଠ। ଯେ କର୍ମକାଣ୍ଡ ଭଳିଆ ଯଜ୍ଞ ଗୋଟେ ବହୁତ ବଡ଼ ଗୋଟେ ଇଏ କରିବା, କ'ଣ ସୁଜା ସଜେଇ କରି ଯେମିତି ଇଏ କରିବା, ଏସବୁ ଆମର ଆମର ନୁହେଁ, ଆମର ପରମ୍ପରା ଜିନିଷ ନୁହେଁ, ଆମର ସବୁବେଳେ ସାତ୍ୱିକ ଜିନିଷ। ଆମେ ସବୁବେଳେ କହିଲେ ଲୋକ ଆକର୍ଷଣ, ଆରେ ଲୋକ ଆକର୍ଷଣ ହେଲେ ଠିକ ଅଛି, କିନ୍ତୁ ଆମେ ଲୋକ ଆକର୍ଷଣ ଯେଉଁଟା କରିଦେବା, ତାପରେ ଯେଉଁ ନେକ୍ସଟ ପିଢ଼ି କଥା କାହିଁ ଚିନ୍ତା କରୁନି, ସେଟା ଗୋଟେ ଅଭ୍ୟାସ ହେଇକି ଚାଲି ଆସିବ, ପରମ୍ପରା ପୋଷିବ। ଉତ୍ସେହ ଦୁଇ ମୟ ଲୋକା, କୌଣସି ସମ୍ପ୍ରଦାୟର କର୍ମକୁ ବା ସମ୍ପ୍ରଦାୟ ନିୟମକୁ କେବେ ଟିକେ ଚେଞ୍ଜେସ୍ କରିବା କଥା ନୁହେଁ। ତୁମର ଯଦି ପ୍ରାଇଭେଟ କିଛି ରୁଚି ତୁମେ ପ୍ରାଇଭେଟ କର, ପଚାର ଅଭିମୁଖକୁ ଆଣନି, ଏଥିରେ ଦ୍ୱାରା କ'ଣ ହବ, ସମ୍ପ୍ରଦାୟରେ ଗୋଟେ ଅଲଗା ମତ ପୋଷିବ। ଏହା ଯେ ସବୁ ସମ୍ପ୍ରଦାୟରେ ହେଇଛି, ସେଥିପାଇଁ ପ୍ରଭୁପାଦ ବାରମ୍ବାର ଜିବିସି ରୁଲ୍ସ ଗୁଡାକ ବାରମ୍ବାର କହୁଥିଲେ, ଜିବିସିର ଡ୍ୟୁଟି ହେଉଛି ମୋତେ ଫଲୋ କରିବେ, ବାରମ୍ବାର ଏଇଟା କହୁଥିଲେ ବାରମ୍ବାର। ଏପରିକି ସଙ୍ଗୀତ ଗୁଡାକରେ ଯୋଉ ଆମର ଯୋଉ ଅଛି ମାନେ ଯଶୋମତୀ ନନ୍ଦନ, ଯୋଉ ମଙ୍ଗଳାରତୀ, ଯୋଉ ସ୍ୱର ସ୍ୱର ଗୁଡାକ ପ୍ରଭୁପାଦ ମନା କରି ଚେଞ୍ଜ କରିବେନି, ପ୍ରଭୁପାଦ ଗାଇକି ସେଥିପାଇଁ ଭଜନ ଗାଇଦେ, ତୁମେ ଏଇ ସ୍ୱରରେ ଗାଇବ, ପ୍ରଭୁପାଦ କହିଛି ଚେଞ୍ଜେସ୍ କରିପାରିବେ। ସେଥିପାଇଁ ମୁଁ କେମିତି ମଙ୍ଗଳାରତୀ ଗାଏନି, ମୁଁ ମଙ୍ଗଳାରତୀ ଗାଇ ମାନେ ମୋ ସ୍ୱରଟା ଅଲଗା ହେଇଯିବ, ମୋତେ ସବୁବେଳେ ଗଲେ କହିବେ ମହାରାଜ ମଙ୍ଗଳ ମୁଁ ନା ଗୁରୁ ପୂଜା ଗାଇବି ମଙ୍ଗଳାଦ ଗାଇବି କାରଣ ମୁଁ ସ୍ୱର ମୋର ସଂସାର ଦାମ ଗୋଟେ ଅଲଗା ସ୍ୱର ମୁଁ କେବେ ବି ପୂର୍ବଧନ ସ୍ୱରଟା ପାଉନି ମୁଁ ସେ କାଉକ ମୋର ପଳେଇବ ସେଠି ସେଠି ସାଙ୍ଗେ ସାଙ୍ଗେ ଗୋଟେ ଅଲଗା କାରଣ ମୁଁ ବ୍ରହ୍ମଚାରୀ ଥିଲି ସେଠି ବମ୍ବେ ଯାଇଥିଲି ସେଠି ପୂର୍ବଧନ ଡିସା ବୁଲୁଥିଲେ ପ୍ରବଚନ ସରିଲା ତାପରେ ଯେତେବେଳେ ମୁଁ ଫେରୁଥିଲି ତାଙ୍କୁ ପ୍ରଣାମ କଲି ସେ ମୋତେ କହିଲେ କହିଲେ ମହାରାଜ ମୋର ଗୋଟେ କଥା ମହାରାଜ ମୋତେ ହେଇଥିଲି ନା ଆପଣ ମଙ୍ଗଳା ଯଦି ସ୍ୱର ଗାଇଲେ ସେମିତି ଗାଇବିନି ମୁଁ କହିଲି ଆଜ୍ଞା କ'ଣ କରିବି ମୁଁ ଜାଣୁଛି କିନ୍ତୁ ମୋର ତ ଅଭ୍ୟାସ ଆଉ ମୁଁ ସେଦିନ କେବେ ବି କେଉଁଠି ଗାଏନି କାହିଁକି ପ୍ରଭୁପାଦ ସେଟା ଆମର ଟ୍ରାଡିସନ ଜିନିଷ ନା ପ୍ରଭୁପାଦ ମନା କରିଛି ତୁ କ'ଣ ସ୍ୱର ବି ଚେଞ୍ଜ କରିପାରିବନି ତୁମେ ପ୍ରାଇଭେଟଲି କେଉଁଠି କୀର୍ତ୍ତନ କରାଯାଉଛୁ କ'ଣ କରୁଛୁ ଦ୍ୟାଟ୍ ଇଜ୍ ଡିଫରେଣ୍ଟ ଟେମ୍ପୁଲର କୌଣସି ଜିନିଷ ତୁମେ ଚେଞ୍ଜେସ୍ କରନି ପ୍ରଭୁପାଦ ଏଥିପାଇଁ ବହୁତ ଗାଇଡ଼ଲାଇନ୍ସ ଦେଉଥିଲେ ବହୁତ ଷ୍ଟ୍ରିକ୍ ଅପ୍ ହଉଥିଲେ ମନ୍ଦିର ଠିକ୍ ଟାଇମ୍ରେ ଖୋଲିବ ଭୋଗ ଠିକ୍ ଟାଇମ୍ରେ ଲାଗିବ ସବୁ ସବୁ ଷ୍ଟାଣ୍ଡାର୍ଡ ଠିକ୍ ଟାଇମ୍ ରହିବ ଡିସିସନ ହବ ସବୁବେଳେ ଜିନିଷ ଉପରେ ଏମ୍ଫାସିସ୍ ଦେଉଥିଲି ଭଗବାନ ସେ କଥା କହିଛନ୍ତି ଅର୍ଜୁନ ତୁମେ ଯଦି ଭାବୁଛ ମୁଁ କର୍ମ ନ କଲେ କଣ କ୍ଷତି ହେବ ଜାଣିଛ ଉଚ୍ଛେଦ ୟୁ ଇମମ ଲୋକା ନ କୁୟମ କର୍ମ ଚେଦ ଅହମ୍ ମୁଁ କ୍ଷତ୍ରିୟ ନା ମୁଁ କ୍ଷତ୍ରିୟ କୁଳୁଚିତ କର୍ମ ନ କଲେ ବର୍ଣ୍ଣଶଙ୍କର ଦୋଷ ଆସିବ କେମିତି ବର୍ଣ୍ଣଶଙ୍କର ଦୋଷ ଆସିବ ମାନେ କ୍ଷତ୍ରିୟ କର୍ମ ନ କଲେ ମାନେ ଯିଏ ଯାହା କର୍ମ ନ କରେ ପାପଟା ହବ ଏଠି ବଳଦେବ ଦେବସ୍ୱର କହୁଛନ୍ତି ତ କିମ୍ ସ୍ୟାତ୍ ଇତିହାସ ତାହେଲେ କଣ ହବ ଯଦି ମୁଁ କର୍ମ ନ କରିବି କଣ ହବ ନା ଉଚ୍ଛେଦ ରୀତି ହି ଏଇ ଶ୍ଳୋକଟି କହିଲେ ଅହମ୍ ସର୍ବଶ୍ରେଷ୍ଠଶ୍ଚେ ଶାସ୍ତ୍ର ଶାସ୍ତ୍ରୋକ୍ତ କର୍ମ ନ କରିବା ମୁଁ ସର୍ବଶ୍ରେଷ୍ଠ ହେଇକି ଯଦି ଶାସ୍ତ୍ରୋକ୍ତ କର୍ମ ନ କରିବି ତହି ମେ ଲୋକା ଉଚ୍ଛେଦ ବିଭ୍ରଷ୍ଟ ମର୍ଯ୍ୟାଦା ଆସିବ ଲୋକମାନେ ଉଚ୍ଛେଦ ମାନେ ବିଭ୍ରଷ୍ଟ ହେଇଯିବେ ଲୋକମାନେ ସବୁ ମର୍ଯ୍ୟାଦାରେ ବିଭ୍ରଷ୍ଟ ହେଇଯିବେ ଆଉ କ୍ଷତ୍ରିୟଟା ଯଦି କ୍ଷତ୍ରିୟ ଧର୍ମ ପାଳନ ନ କଲା ଯୁଦ୍ଧ ନ କଲା ତାହେଲେ କାହା ସଂଖ୍ୟା ବଢିବ ଆରେ ଦସ୍ୟୁମାନଙ୍କର ସଂଖ୍ୟା ବଢିବ ନା ଆଉ କ୍ଷତ୍ରିୟମାନେ ସବୁ ଆମ ବ୍ରାହ୍ମଣ ଏ ପୋଲିସ ଗୁଡାକ ସମସ୍ତେ ମାଳି ଧରିବେ ପୋଲିସ ଯଦି ଆମେ ଅହିଂସା ଧର୍ମ ଆଚରଣ କରିବୁ ପୋଲିସ କହିବ ମୁଁ ଅହିଂସା ଧର୍ମ ଆଚରଣ କରିବି ଅହିଂସା ପରମ ଧର୍ମ ଏଟା ପୋଲିସ ପାଇଁ ନୁହେଁ ଅହିଂସାଟା ପରମ ଧର୍ମ ବୋଲି ଶାସ୍ତ୍ର କୁହାଯାଇଛି ସେଟା ପୋଲିସ ପାଇଁ ଲାଗୁ ହବନି ପୋଲିସର କାମ ହେଲା ହିଂସା କାହିଁକି ସେ ଦେଖିବ ଏଟା ପନିସମେଣ୍ଟ ନ ଦେଲେ ହବନି ଏଟା ପାପୀମାନଙ୍କୁ ପନିସମେଣ୍ଟ ଦେବ ଯେ ପୋଲିସ ଚୋରକୁ ଧରି ପକେଇବ କହିବ ଅହିଂସା ପରମ ଧର୍ମ ମୁଁ ତାକୁ ମାରିବି ତାହେଲେ ସେ ଆଉ ଏଟା ଜୀବ ଦୟା କହିବ ଏଟା ଜୀବ ଦୟା ଆରେ ଏଇଟା ହବନି ଏଟା ପୋଲିସ ଡିପାର୍ଟମେଣ୍ଟର କାମ ହବନି ପୋଲିସ ଡିପାର୍ଟମେଣ୍ଟ ହେଲା ହିଂସା ଡିପାର୍ଟମେଣ୍ଟ ସେଟା କ୍ଷେତ୍ରରେ କାମ ସେଇଟା ତୁମେ କେବେ ଅହିଂସା ଅହିଂସା କହିପାରିବନି ପ୍ରଭୁପାଦ ଡାଇରେକ୍ଟ ସେ କ୍ରିଟିସାଇଜ୍ କରି ତାଙ୍କୁ କହୁଛନ୍ତି ପ୍ରଭୁପାଦ ଡାଇରେକ୍ଟ କ୍ରିଟିସାଇଜ୍ କରି କହୁଛନ୍ତି ଗୀତାରେ ଭଗବାନ ହିଂସା ଶିଖଉଛନ୍ତି ଅହିଂସା ଶିଖଉନାହାନ୍ତି ଯିଏ ଅହିଂସା ପରମ ଧର୍ମ ଅହିଂସା ପରମ ଧର୍ମ କରୁଛୁ କହୁଥିଲେ ସେ ହିଂସାରେ ଗଲେ ପ୍ରଭୁପାଦ କହୁଛନ୍ତି ସେ ଗୀତା କହୁଥିଲେ କିନ୍ତୁ ଗୀତାରେ ହିଂସା କଥା କୁହାହେଇଛି କଣ ହିଂସା କଥା କୁହାହେଇଛି ପାପି ଲୋକକୁ କ୍ଷତ୍ରିୟମାନେ ଦଣ୍ଡ ଦେବେ ସେଟା ନ କଲେ ହବନି ସମ୍ପ୍ରଦାୟ ପୋଲିସ ମାନେ ସମସ୍ତେ ବସିଯିବ କାହିଁକି କୌଣସି ଯିବ କିଛି ମାରନି ଚୋର ବଦମାସ ତମ ଗୁଣ ଲୋକ ତ ଚୋରି ଚୋର କରିବେ ତାହେଲେ ସେମାନଙ୍କ ସଂଖ୍ୟା କଣ ତମ ଅଟକେଇ ଦେବ ନାଇଁ ବର୍ଣ୍ଣାଶ୍ରମ ସିଷ୍ଟମ ସେମିତି ରହିବ ତୁମେ ସାଇଣ୍ଟିଫିକାଲ ରହିବ କିମ୍ବା କୁଳଗତ ରହିବ ତୁମେ କୋଉଟା କାଟିପାରିବ ବୈଜ୍ଞାନିକ ହିସାବରେ ରହିବ ତିନି ପ୍ରକାର ଲୋକ ତ ସବୁଆଡେ ରହିବେ ତୁମେ କଣ ମନା କରିଦେବ ନା କଣ ସେ ତ ରହିବେ ଆଉ ତୁମେ ନ ମାନିଲେ କଣ ହବ ନ ମାନିଲେ ବି ବ୍ରାହ୍ମଣ ଭିତରେ ଶୂଦ୍ର ଅଛନ୍ତି ଶୂଦ୍ର ଭିତରେ ବ୍ରାହ୍ମଣ ଅଛନ୍ତି କ୍ଷେତ୍ର ଭିତରେ ବ୍ରାହ୍ମଣ ଅଛନ୍ତି ବୈଶ୍ୟ ଭିତରେ ବି ବ୍ରାହ୍ମଣ ଅଛନ୍ତି ନ ମାନିଲେ ବି ରହିବ ତଦି ଭ୍ରଂଶ ସତୀ ଶଙ୍କର ସ୍ୟାତ୍ ଶଙ୍କର ସ୍ୟାତ୍ ସ୍ୟହ ଅପି ଅହମ ଏବଂ କର୍ତ୍ତା ସ୍ୟାତ୍ ଏଟାକୁ ଶଙ୍କର କହୁଛନ୍ତି ଏଥିରେ ଗୋଟେ ଚେନ୍ ପାପଟା ଲାଗିଯିବ କ୍ଷତ୍ରିୟ ମାନେ ଦଣ୍ଡ ନ ଦେବେ ପୁଣି କ୍ଷତ୍ରିୟ ମାନେ ମନୁଷ୍ୟ ଦଣ୍ଡ ଦେଇପାରିବେନି ବର୍ଣ୍ଣାଶ୍ରମ ଧର୍ମକୁ ଏତେ ସୁନ୍ଦର ଭାବରେ ସବୁ ଭଗବାନ କରିକି ଯାଇଛନ୍ତି ତାର କ୍ଷତ୍ରିୟ ମାନଙ୍କର କେଉଁ ଗୁଣ ରହୁଛି ରଜଗୁଣ ରହୁଛି ତାହେଲେ ରଜଗୁଣ ରହିଲେ ସେ ଆକ୍ରୋଶମୂଳକ ଭାବେ କାହାକୁ ଯଦି ଦଣ୍ଡ ଦେଇଦେଲେ ତାଙ୍କ ପାପ ଲାଗିବ କ୍ଷତ୍ରିୟ ମାନେ କାହା ଅଣ୍ଡର ରହିବେ ବ୍ରାହ୍ମଣ ଅଣ୍ଡର ରହିବେ ବ୍ରାହ୍ମଣ ମାନେ କାହା ଅଣ୍ଡର ରହିବେ ଭଗବାନଙ୍କ ଅଣ୍ଡର ରହୁଥିଲେ ସେଥିପାଇଁ ତାଙ୍କୁ ଛାଡ଼ି ଦିଆଯାଇଥିଲା ତାଙ୍କୁ ସ୍ପେଶାଲ ତାଙ୍କୁ ସବୁ ଖାଇବା ପିଇବାକୁ ଦେଇ ବ୍ରାହ୍ମଣ ମାନଙ୍କୁ ରଖା ହେଇଥିଲା କାହିଁକି ସେମାନେ କାମ ହେଲା ସେମାନେ କେବଳ ଭଗବାନ ସହିତ କନେକ୍ସନ୍ ପାଇଁ ଚେଷ୍ଟା କରିବେ ଶାସ୍ତ୍ର ଆଉ ଭଗବାନ କ୍ଷତ୍ରିୟକୁ ବୈଶ୍ୟକୁ ଶୂଦ୍ରକୁ ଆମକୁ ସମୟ ନାହିଁ ଶାସ୍ତ୍ର ଦେଖିବା ପାଇଁ କି ଭଗବାନ ଡାକିବା ପାଇଁ କ୍ଷେତ୍ରରେ ତ ଚୋର ଗୋଡ଼ ଗୋଡ଼କୁ ଦଣ୍ଡ ଦଉଥିବ ତା ଦିନ ଗଲା, ଭବିଷ୍ୟତରେ ବେପାର କରିବ, ଆସିଏ ତ ଶୂଦ୍ର ରହିଲେ ସିନା ପରିଚର୍ଯ୍ୟା ପରିଚର୍ଯ୍ୟାତ୍ମକ କର୍ମ ତାର, ଏମାନେ କଲ୍ଟିଭେଟ୍ କେତେବେଳେ କରିବେ ଶାସ୍ତ୍ରକୁ, ନିୟମଟା କ'ଣ? ଶାସ୍ତ୍ରଟା ଭାରି ଅଡ଼ୁଆ ନା, ଶାସ୍ତ୍ର ସବୁ କଣ୍ଟ୍ରାଡିକ୍ଟରୀ ଜିନିଷ ଗୁଡ଼ାକ ରହିଛି, ସେଟା ତୁମେ ଆଚରଣ କରିପାରିବନି, ସବୁ ଈଶ୍ୱରସ୍ୟ ବଚ ସତ୍ୟମ ଏଇ ଆଣିବ ବଳଦ ଶୁକ୍ରବାର ଆଉ ବଳଦେବ ଦେବ ସ୍ୱାମୀ ଜିନିଷ ସେଟା। ମୁଁ ଯେମିତି ସୀତାମାତାଙ୍କର ରାମଙ୍କର ଯେଉଁ ଗଣ୍ଡଗୋଳ ହେଲା, ଲଙ୍କାପୁର ଆସିଲା ପରେ କ'ଣ କହିଲେ, ଅସତୀ ଅଗ୍ନି ପରୀକ୍ଷା କର। ଆଚ୍ଛା ସ୍ୱାମୀ ସ୍ତ୍ରୀର ଗଣ୍ଡଗୋଳ ହବ, ସ୍ୱାମୀ କହିବେ ମୁଁ ଅଗ୍ନି ପରୀକ୍ଷା କରିବି, ତାହେଲେ ସ୍ତ୍ରୀ କ'ଣ ଅଗ୍ନି ପରୀକ୍ଷା ସୀତା ବେଳେ ଅଗ୍ନି ପରୀକ୍ଷା କରିପାରିବ? ତୁମେ କହ ଏଇଟା ସୀତ ତ ଅଗ୍ନି ପରୀକ୍ଷା କରିଥିଲା ତୁମେ କରିବ, ଆଉ ସିଏ କୋଉ ଅଗ୍ନି ପରୀକ୍ଷା ଆଗରେ ପଡ଼ିକି ମରିବ ସିଏ, ତୁ ଯୋଉ ଜେଲ ଏ ଶାସ୍ତ୍ର ସବୁ ଜିନିଷ ତୁମେ ଫଲୋ କରିପାରିବନି, ସେଟା ସୀତାଙ୍କ ପାଇଁ ପ୍ରଯୁଜ୍ୟ। ତୁମେ ତୁମେ କହିବ ନାଇଁ ତୁ କୁଆଡେ ଯାଇଥିଲୁ କ'ଣ କରୁଥିଲୁ, ମୋର ଚାରିତ୍ରିକ ଦୋଷ ତୋର ରହିଥିବ, ତୁ ପରୀକ୍ଷା ଦେବୁ, ତୋତେ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିବ। ତୁ ଅଗ୍ନି ପରୀକ୍ଷା ଦେବୁ ନା, ତୁ ବାପା ଅଗ୍ନି ପରୀକ୍ଷାରେ ପଶିବୁ ପୋଲିସ ପାଖରେ ଯାଇକି, ସିଏ କୋଉ ଅଗ୍ନି ପରୀକ୍ଷା କରିପାରିବ? ଶାସ୍ତ୍ରରେ ଏଇଟା ସବୁ ଜିନିଷ, ସେଥିପାଇଁ ଶାସ୍ତ୍ରର ମୃତ୍ୟୁମନ୍ତ ହେଲେ କେତେ ସୁନ୍ଦର ସବୁ ବ୍ୟାଖ୍ୟା କରି କୁହାହେଇଛି ଭଗବାନ, ସେ କଥା କହୁଛନ୍ତି ଏଇଟା କନେକ୍ଟେଡ୍ ରହିଛି। କାରଣ କ୍ଷେତ୍ର ଯଦି ବିଚ୍ ମଝିରେ ନ ରହିଲା ନା, ବ୍ରାହ୍ମଣଙ୍କୁ ସପୋର୍ଟ କରିବା ଲୋକ ବି କେହି ବୈଶ୍ୟ ସୂତ୍ର ସେ ଇଣ୍ଡିପେଣ୍ଡେଣ୍ଟ ହେଇଯିବେ, ଗଲା ସେ ହଇରାଣ ହେବେ, ତାଙ୍କର ଭୟ ରହିବନି, ଏମାନେ ବେପାରରେ କିଛି କରପ୍ସନ୍ କରିଦେବେ, ସୁଦୃଢ଼ ସେବା ନ କରିବେ, ଶାସନଟା ରହିବେ। ଆଉ ସେଥିପାଇଁ ଧର୍ମଟା କାହା ଦ୍ୱାରା ଆସିଛି, ଧର୍ମରେ ଯୋଉ ବିଶେଷ କରି ଯୋଉ ରୁଲ୍ସ ଗୁଡ଼ାକ ଧର୍ମର ରୁଲ୍ସ ଗୁଡ଼ାକ କ୍ଷତ୍ରିୟମାନଙ୍କ ଦ୍ୱାରା ଆସିଛି, ବ୍ରାହ୍ମଣମାନଙ୍କ ଦ୍ୱାରା ଆସିଛି, ରାଜର୍ଷିମାନଙ୍କ ଦ୍ୱାରା ଆସିଛି, ବ୍ରହ୍ମର୍ଷିମାନଙ୍କ ବ୍ରହ୍ମର୍ଷିମାନେ ତପ କରିକି ଧର୍ମକୁ ବାହାର କରୁଛନ୍ତି, ଧର୍ମର ଯାହା କହନ୍ତି ଜିଷ୍ଟିକୁ ସାରକୁ ବାହାର କରୁଛନ୍ତି, ପ୍ରଚାର କ୍ଷେତ୍ରରେ ସବୁ କ୍ଷତ୍ରିୟ ରହିଛନ୍ତି। ରାଜର୍ଷି କୁହାଯାଏ, ରାଜା ହେଇକି ଋଷି, କାରଣ ତାଙ୍କ କଥା ମାନିବେ ନହେଲେ ସେ ଦଣ୍ଡ ଦେବେ। ଏବଂ ପରମ୍ପରାପ୍ତମ ଇମମ ରାଜର୍ଷୟବିଦୁ, ବ୍ରହ୍ମର୍ଷୟବିଦୁ କୁହା ହେଇନି, ପରମ୍ପରାର ଯୋଉ ଶିକ୍ଷା ଗୁଡିକ ରାଜର୍ଷିମାନଙ୍କ ଦ୍ୱାରା ଆସିଥିଲା, ରାଜାମାନଙ୍କ ଦ୍ୱାରା ଆସିଥିଲା, କାରଣ ସେ ଦଣ୍ଡ ଦେଇକି ଗୋଟେ ଲୋକ ନ ମାନେ ତାକୁ ଦଣ୍ଡ ଦେବେ, ସେ ତ କହିବ ଅହିଂସା ପରମ ଧର୍ମ, ସେ ହବନି, ଧର୍ମ ସେ ଲୋକଟି ପାପ ହେଇଯିବ, ଭଗବାନ ସେ କଥା କହୁଛନ୍ତି। ଦଣ୍ଡ ଦେବାଟା କାର୍ଯ୍ୟ କ୍ଷତ୍ରିୟର, ଉଚ୍ଛେ ଦେଇରୁ ଇମେମ ଲୋକା, ଲୋକମାନେ ମୁଁ କ୍ଷତ୍ରିୟ ହେଇକି ମୁଁ ଏଇ ଯୁଦ୍ଧ କର୍ମରେ ଅର୍ଜୁନଙ୍କୁ ସାହାଯ୍ୟ ନ କରିବି, ଲୋକମାନେ କ'ଣ କହିବେ, ଭଗବାନ ତ କିଛି କରୁନାହାନ୍ତି, ଭଗବାନ ତ ନ୍ୟୁଟ୍ରାଲ ରହିଲେ। ଏବଂ ଚ ପ୍ରଜାପତି ପ୍ରଜାପତିର ଅହମ୍ ଇମାମ ପ୍ରଜା ସାଙ୍କର୍ଯ୍ୟ ଦୋଷେଣ ଅପହନ୍ୟମ ମଲିନମ ମଲିନାହା କୁରିଆ। ଏବଂ ଚ ଏଭଳି ଭାବରେ ଶଙ୍କର ଦୋଷ ଆସିବ, କାରଣ ଲୋକମାନେ ମର୍ଯ୍ୟାଦା ନଷ୍ଟ ହେଇଯିବେ। ବ୍ରାହ୍ମଣ ତପ କରିବ, ବ୍ରାହ୍ମଣ କାର୍ଯ୍ୟଟା ତପ କରିବ, ତପ କରି ତପଶକ୍ତିଟା ରଖିବ, ତପଶକ୍ତି କ'ଣ ନା, ତପଶକ୍ତି ହେଲା ଶାସ୍ତ୍ର, ଶାସ୍ତ୍ରର ମର୍ଯ୍ୟାଦା ଶାସ୍ତ୍ରର ନିୟମଟା କ'ଣ ସେ ଜାଣିବ, ଆଉ ଭଗବାନ ସହିତ ସମ୍ବନ୍ଧ, ତପ ଦ୍ୱାରା ସେ ଭଗବାନ ସହିତ ସମ୍ବନ୍ଧ ସ୍ଥାପନ କରିବ, ତପ ଦ୍ୱାରା ଶୁଦ୍ଧ ହବ, ଶୁଦ୍ଧ ହେଲେ ପ୍ରଭୁଙ୍କୁ ସେ ସମ୍ବନ୍ଧ ରଖିବ, ଯାହାଦ୍ୱାରା ପିଓର ଇଣ୍ଟେଲିଜେଣ୍ଟ ଆସିବ। ନହେଲେ ଯେମିତି ବଶିଷ୍ଠ, ବଶିଷ୍ଠ ଯୋଉ ଓଡ଼ୁଆରେ ପଡ଼ିଥିଲେ, ରାମ ଯୋଉ ଓଡ଼ୁଆରେ ପଡ଼ିଥିଲେ, ବଶିଷ୍ଠଙ୍କୁ ପଚାରିଲେ ନା ଆଉ ଏଇ ଲକ୍ଷ୍ମଣଙ୍କୁ ତ୍ୟାଗ କରିବା ବିଷୟରେ, ଲକ୍ଷ୍ମଣଙ୍କୁ ଲକ୍ଷ୍ମଣ ବଳିଆ ଭାଇଙ୍କୁ ତ୍ୟାଗ କରିହବନି ନା, ସବୁକିଛି ସେ କରିଛନ୍ତି, 14 ବର୍ଷ ବନବାସରେ ସେ ତାଙ୍କ ସବୁକିଛି କରିଥିଲେ, ଆଉ ଏଇଟା ଗୋଟେ ଏମିତି କଣ୍ଟ୍ରାଡିକ୍ଟରୀ ଜିନିଷଟା ହେଇଯାଇଛି, ପ୍ରତିଶ୍ରୁତି ଦେଇଦେଇଛନ୍ତି, ଏ ଯୋଉ ଆସିଛି ନା ମହାକାଳ ଆସୁଛନ୍ତି, କାଳ ଆସିନାହାନ୍ତି, ଆସିପାଇଁ ସେ କିଛି କହି ରାମଜୀବୀ କନ୍କ୍ଲୁଜନ୍ କରିପାରୁନାହାନ୍ତି ଯେ ଭରତ ସରି ଲକ୍ଷ୍ମଣଙ୍କୁ ତ୍ୟାଗ କରିବା କି ନାହିଁ, ସେ ପଚାରିଲେ ବଶିଷ୍ଠଙ୍କୁ ନା, ଗୁରୁଙ୍କୁ ପଚାରିଲେ, ଏଇଠି ଏଇମାନଙ୍କର ଏଇ ଯୋଉ ପିଓର ଇଣ୍ଟେଲିଜେଣ୍ଟଟା ଏଇଠି କାମ କରେ, ଗୁରୁମାନଙ୍କର ବା ଭଗବାନଙ୍କର ଭକ୍ତମାନଙ୍କର ସବୁବେଳେ ପ୍ରଭୁଙ୍କ ଯୋଉ ଶରଣାଗତ ଏକାନ୍ତିକ ଶରଣାଗତିରେ ସେମାନେ ପ୍ରାର୍ଥନା କରନ୍ତି, ତାଙ୍କ ପାଖକୁ କିଛି ବୁଦ୍ଧି ଆସେ। ସେଠି ବଶିଷ୍ଠ ରାମ ତ ଲକ୍ଷ୍ମଣଙ୍କୁ ତ୍ୟାଗରେ କଥା ପଚାରୁନାହାନ୍ତି, ବଶିଷ୍ଠ ପଚାରୁଛନ୍ତି ରାମାୟଣରେ ଅଛନ୍ତି ନା, ଯଦି ଅତି ପ୍ରିୟ ବସ୍ତୁ ହେଇଥାଏ କିନ୍ତୁ କ୍ଷେତ୍ରରେ ଶପଥ କରିଛି, ସେଠି କ'ଣ କରାଯିବ, ତାକୁ ତ୍ୟାଗ କରାହବ କି ନାହିଁ, ଲକ୍ଷ୍ମଣ ଅତି ପ୍ରିୟ କାର ରାମଙ୍କର, କିନ୍ତୁ ଅତି ପ୍ରିୟ ବସ୍ତୁକୁ ତ୍ୟାଗ କରିହବ ଯଦି ଧର୍ମ ଶପଥ କରାଯାଇଛି, କାରଣ ଲକ୍ଷ୍ମଣ ରାମ ଶପଥ କରିଛନ୍ତି ନା, ବଶିଷ୍ଠ କହିଲେ ନାହିଁ କ୍ଷେତ୍ରରେ ଶପଥ କରିଛି ମାନେ ତାକୁ ପାଳନ କରିବ, ତ୍ୟାଗ କରିବ, ସେ କେତେ ପ୍ରିୟ ହଉ, ସେଠି ଉଦାହରଣ ଦିଆଯାଏ, ଯଦି ତୁମ ଦକ୍ଷିଣ ହସ୍ତ ହାତ ଭିତରେ ପୁଣି ଡାହାଣ ହାତରେ ସବୁଠୁ ପ୍ରିୟ, ବାହାର ଚାଲିଗଲେ ଲୋକର କ୍ଷତି ନାହିଁ, ଡାହାଣ ହାତରେ ଖାଇବ, ସବୁ କର୍ମ କରିବ, ଲେଖିବ, ସିଏ ବି ହେଲେ ତାକୁ ଛାଡ଼ିବାକୁ ପଡ଼ିବ, ତା କାଟିବାକୁ ପଡ଼ିବ, ଅତି ପ୍ରିୟ ଜିନିଷ, ସେଠୁ ଆସି କହିଲେ ନା ଲକ୍ଷ୍ମଣ ମୁଁ ତୁମକୁ ତ୍ୟାଗ କରୁଛି ବୋଲି। ଆଉ ଶାସ୍ତ୍ର ବ୍ରାହ୍ମଣଙ୍କର କାର୍ଯ୍ୟ ହେଲା ଶାସ୍ତ୍ର, ଆଉ କ'ଣ ଭଗବାନ ଆଙ୍କ ସହିତ ସମ୍ପର୍କ ରଖିବେ। କ୍ଷତ୍ରିୟଙ୍କର କାର୍ଯ୍ୟ କ'ଣ ହେଲା ନା, କ୍ଷତ୍ରିୟ କାର୍ଯ୍ୟ ହେଲା ବୈଶ୍ୟ ଶୂଦ୍ର ବା ସମାଜରେ ଯୋଉ ବର୍ଣ୍ଣସଂକର ବର୍ଣ୍ଣସଂକର ଦୋଷ ବଢ଼ିଯିବ, ପାପ ଆଚରଣ ହବ, ସେଥିପାଇଁ ସିଏ କଣ୍ଟ୍ରୋଲ ରଖିବେ, ସେ ଶାସନ କରିବେ, ଶାସନ ଭଳିଟା ରହିବ ତାଙ୍କ ଦ୍ୱାରା ଶାସନ କରିବେ। ଆଉ ତାଙ୍କ ଭିତରେ ଯେଉଁମାନେ ରାଜର୍ଷି ହେଲେ ସେମାନେ ଧର୍ମଟା ଧର୍ମନୀତିଟାକୁ ପାଳନ କରିବେ, ଯେମିତି ବହୁତ ରାଜା ସେ ଯୋଉ କଣ ତାଙ୍କ ନା ଭଗବାନ କୃଷ୍ଣଙ୍କ ସମୟରେ ଥିଲେ ମୌରୀଧ୍ୱଜଙ୍କର, ମୌରୀଧ୍ୱଜ କି ସିଏ ସେଭଳିଆ ସେ ପୁରା ଡିବ୍ରି ବଜେଇ କହିଦେଉଥିଲେ ସମସ୍ତେ ଏକାଦଶୀ କରିବେ, ଯିଏ ନ କରିବେ ତାକୁ ଫାଶୀ ଦଣ୍ଡ ଦିଆହବ, ତେଣୁ ସବୁ ଡରିକି କରୁଥିଲେ। ଯେମିତି ମଣିପୁରରେ, ମଣିପୁର ଯୋଗୁଁ ନା ମଣିପୁର ସେ ରାଜା ଥିଲା, ଯିଏ ବୈଷ୍ଣବ ନ ହବ ତାକୁ ବାହାର କରିଦେବା ମଣିପୁର, ସବୁ ସମସ୍ତେ ବୈଷ୍ଣବ ହେଇଥିଲେ ମଣିପୁର ସବୁ। ତାପରେ ସେ ରାଜା ରାଜା ପ୍ରଥା ଚାଲିବା ପ୍ରଜା ଥିଲା, ବର୍ତ୍ତମାନ ଦେଖିବା ତିଲକ ଏମିତି ଟିକେ ତିଲକ ମାରିଦେବେ, ସମସ୍ତେ ତିଲକ ମାରିଦେବେ, ଯୋଉଠି ଦେଖିବା ଜୁହାରି ସେ ଜୁହାର ତ ମଧ୍ୟରେ ଏମିତି ନଇ ପଡ଼ିକି ଏମିତି ହେବେ, ଶୁଖା ବିକିବେ। ଏବେ ଯୋଉ ମାର୍କେଟରେ ଶୁଖା ମାଛ ସବୁ ବିକ୍ରି ହଉଛି, ତିଳକ କରାହେଇଥିବ, କାରଣ ସେଦିନ ତାଙ୍କର କୁହାହେଇଛି ଆଉ ତିଲକ କରିବ, ଆଉ ସେ ସବୁ ରଖିବେ। ତେଣୁ ଇଏ ଯୋଉ ପରମ୍ପରା ଜିନିଷଟା କ୍ଷେତ୍ରରେ ତାକୁ ରଖୁଥିଲା, କ୍ଷେତ୍ରରେ କଣ କରୁଥିଲା ପ୍ରଜାଦଣ୍ଡ, ପ୍ରଜାକୁ ଦଣ୍ଡ ଦଉଥିଲା, ଶୋଧନ କରୁଥିଲା, ପ୍ଲସ୍ ଧର୍ମନୀତିଟାକୁ କେବଳ ଯେ ଦଣ୍ଡ ଦେବା ସେଟା ନଥିଲା କ୍ଷେତ୍ରମାନଙ୍କର, ସେଥିପାଇଁ ବ୍ରାହ୍ମଣଙ୍କ ଅଧୀନ ରହୁଥିଲେ ନା, ସେଥିପାଇଁ ତାଙ୍କର ତାଙ୍କୁ ଜ୍ଞାନ ଆସୁଥିଲା, କ୍ଷେତ୍ରମାନଙ୍କର ସଂସ୍କାର କରାଯାଏ ନା, ରାମ ଲକ୍ଷ୍ମଣଙ୍କୁ ସଂସ୍କାର ହେଇଥିଲା ନା, ବିଶ୍ୱମିତ୍ରକୁ ପଠା ହବ ତାଙ୍କୁ ସଂସ୍କାର କରାଯିବ କ୍ଷେତ୍ରମାନଙ୍କୁ, ସେ ବ୍ରାହ୍ମଣଙ୍କ ଦ୍ୱାରା ସଂସ୍କାର ହେଇଥିବେ, କାରଣ ତାଙ୍କୁ ବ୍ରହ୍ମଜ୍ଞାନ ଦରକାର, ବ୍ରହ୍ମଜ୍ଞାନ ନହେଲେ ପ୍ରଜାପାଳନଟା କେମିତି କରିବେ, ସେ ଭୁଲ କରିଦେବେ ଆଜି ଏଗ୍ରେସିଭ ହେଇକି କ'ଣ କୁହାଯିବ ଉତ୍ତେଜିତ ହେଇକି ବା ଗୋଟେ ଆକ୍ରୋଶମୂଳକ ଭାବରେ ତାକୁ ଦଣ୍ଡ ଦେଇଦେବେ, ଧର୍ମନୀତିକୁ କ୍ଷେତ୍ରମାନେ ପାଳନ କରିବେ। ତ ଭଗବାନ କହୁଛନ୍ତି ଦେଖ ମୁଁ କାହିଁକି ଆଚରଣ କରୁଛି, ମୋର କ'ଣ କରିବାର ଅଛି, ମୁଁ ସର୍ବେଶ୍ୱର, ସବୁ ଈଶ୍ୱର, ସବୁକିଛି ମୋ ପାଖରେ ଅଛି, ଏଇଟା ସବୁ ବର୍ଣ୍ଣସଂକର ହେଇଯିବ କର୍ମ ନ କଲେ। ଆମର କ'ଣ, ଆମର ଯଦି ଧର୍ମନୀତିରେ ଆମେ ପାଳନ କରିବା ଏଠି ସହଜିଆ, ଆମର ଆମର ଧର୍ମଟା ହେଲା ସହଜିଆ, ସମାଜରେ ଯଦି ବର୍ଣ୍ଣସଂକର ହବ ଆମର ଆମର ଯୋଉ ବୈଷ୍ଣବ ପଥରେ ଯଦି ଆମେ ଠିକ୍ ଠିକ୍ ଭାବରେ ପରମ୍ପରା ଶିକ୍ଷାଟାକୁ ପାଳନ ନ କରିବା ଏଥିରେ ଗୋଟେ ସହଜିଆ ମତ ପଶିବ, ସେଥିରେ ଆଉ ଆଚାର୍ଯ୍ୟମାନେ ଖୁସି ହେବେନି, ପରମ୍ପରା ଶକ୍ତି ଆଉ ଆସିବନି, କାରଣ ଏଇଟା ତୁମ ପାଇଁ କରାଯାଏ, ତୁମେ ଜଣେ ବ୍ୟକ୍ତି, ତୁମର ଯଦି କିଛି ପୂର୍ବର ସ୍ୱୀକୃତି ଅଛି, ତୁମେ ଜଣେ ପାୱାରଫୁଲ ପର୍ସନ୍, ଦାଟ୍ ଇଜ୍ ଡିଫରେଣ୍ଟ, ତୁମେ ଭଜନ କରଣୀୟ, କିନ୍ତୁ ଏଇଠି ପରମ୍ପରା ଶିକ୍ଷାଟା କେତେ ବର୍ଷ କେତେ ଦିନ ପାଇଁ ରହିବ, ଏଇଟା ସବୁଦିନ ପାଇଁ ରହିବ, ତୁମେ ଏଠି ଗୋଟେ ଲିଡର ଆଜି ହେଇକି ତୁମେ କିଛି ଡାଇଭର୍ଟ କରିଦେଉଛ, କେତେ ଗୋଟେ ଅସୁବିଧା ହେଇଯିବ ପରମ୍ପରାରେ, ଏଇଟା ଗୋଟେ ଉଦାହରଣ ହେଇକି ରହିଯିବ। ତୁମର ପର୍ସନାଲ ଭୋଜନ କରିବା ସେଇଟା ତୁମେ ତୁମର କର, ତୁମେ ଲିଡର ବନାନି, ତୁମେ ଲିଡର ବନାନି, ଲିଡର ବନେଇବା କାରଣ ତୁମେ ପରମ୍ପରାରୁ ଆଜି ଜଣେ ଭକ୍ତ ହେଇଛ ନା, ତୁମେ ପରମ୍ପରା ଶିକ୍ଷାରେ ଜଣେ ଭକ୍ତ ହେଇଛ, ତେଣୁ ତୁମେ ସେଠି ଆଉ ଚେଞ୍ଜେସ୍ କିଛି କରିପାରିବନି, ତୁମେ ସେଟା ଫଲୋ କରିବାକୁ ପଡିବ, ସେ କଥା ସେ କହୁଛନ୍ତି। ପ୍ରଜାମାନେ ମଳିନ ସାଙ୍କର୍ଯ୍ୟ ଦୋଷୀଣ ଅପହାନ୍ୟାମ ମଲିନା କରିଆମ, ସବୁ ମଳିନ ହେଇଯିବ, ତାଙ୍କ ହୃଦୟ ସବୁ ପାପ ହେଇଯିବ। ତଥାଚ ଏଷ ସେତୁ ବିଧାରଣମ ଏଷା ଲୋକାନାମ ଅସମ୍ଭେଦାୟ ଇତି ଶ୍ରୁତି, ଶ୍ରୁତିରୁ ଆଣିକି ସାଙ୍ଗେ ସାଙ୍ଗେ ଦେଲେ ପ୍ରମାଣ ଗୋଟେ ଦେଲେ ଶ୍ଳୋକ ଯେ ଲୋକ ସେତୁ, ରାଜାମାନେ ଲୋକ ସେତୁ, ଲୋକଧାର ଗୋଟେ ସେତୁ ଯେମିତି ହେଉଛି କ'ଣ ଧାରଣ କରି ରଖାହଉଛି, ପାଣି ରଖାହଉଛି, ବେଦ ମର୍ଯ୍ୟାଦା ଏଗୁଡ଼ା ସବୁ ପ୍ରପାତ ଲେଖିଛନ୍ତି, ଯେତେ ମୁଁ କହୁ ଏଠି ପୁରା ସବୁ ପ୍ରପାତ ରଚନା କରୁଛି। ଏସ ଉପଦେଶୀ ତାହା ହରିୟମ କିଞ୍ଚିତ ସ୍ୱଭକ୍ତ ସ୍ୱ ଇଚ୍ଛା ସ୍ୱରାଚାରିତମ ଦୃଷ୍ଟମ ତଂ ଖଲୁ ବିଧାୟକେନ ତଦ ବଚାନୁସାର ବଚାନୁ ଉପେତ ଉପିତ୍ୱାତ୍ ଈଶ୍ୱରୀୟତ୍ୱାତ୍ ତଚ୍ଚ ଏବ ନୈବ ଆଚରଣୀୟମ। ଆଚ୍ଛା ଆଉ ଗୋଟେ ସାଙ୍ଗେ ସାଙ୍ଗେ ସେ ବଳଦେବ ଯାଇଛନ୍ତି ବେଦାନ୍ତ, ସବୁ ଡିରେକ୍ସନ ସେ ସବୁ କାଲକୁଲେଟ୍ କରିବେ, ତାଙ୍କର ତାଙ୍କର ଭକ୍ତି ନେଲେ ବି ସବୁ ଦିଗକୁ ଆଣିବେ, ଶ୍ରୁତିରୁ ଆଣିବେ, ପୁରାଣରୁ ଆଣିବେ, ସବୁ ସମାଧାନ ଦେବେ ସେ। ଆଚ୍ଛା ଭଗବାନ ଯଦି ଆଚରଣ କରିକି ଦେଖେଇଲେ ତାହେଲେ ସେମିତି ତାହେଲେ ଭଗବାନଙ୍କ ଆଚରଣକୁ ସମସ୍ତେ ଫଲୋ କରିବେ, ଭଗବାନଟା ଆଚରଣ କରିଛନ୍ତି ତାହେଲେ ଆମେ ସେମିତି ଆଚରଣ କରିବା, ସେଠି ସେ କହୁଛନ୍ତି ଈଶ୍ୱର ନାମ ନା ଭଗବାନ ଭକ୍ତର ସ୍ୱଇଚ୍ଛା ପାଇଁ, ଭକ୍ତର ସୁଖ ପାଇଁ କେତେବେଳେ ସ୍ୱଚ୍ଛା ଆଚରଣ କରିଛନ୍ତି, ଶାସ୍ତ୍ରକୁ ଛାଡ଼ିକି ବି କିଛି ଜିନିଷ ଆଚରଣ କରିଛନ୍ତି, ଭକ୍ତର ଭକ୍ତକୁ ସୁଖ, ଯେମିତି ଗୋପୀମାନଙ୍କର ବସ୍ତ୍ର ହରଣ କରୁଥିଲେ, ଗୋପୀମାନଙ୍କର ବସ୍ତ୍ର ହରଣ କରି ପ୍ରଭୁପାଦ ମହାରାଜ କୁହନ୍ତି ଯେ ଭଗବାନ ଗୋଟେ ନେକେଡ୍ ଦୃଶ୍ୟକୁ ଦେଖିବା ସେ ସଚେତନ, ତାଙ୍କର ଏଇଟା କିଛି ଆବଶ୍ୟକ ନାହିଁ, କାମୀ ଲୋକମାନଙ୍କର ଏଇଟା ଦରକାର, ଯିଏ ଅଙ୍ଗରୁ ଶହ ଶହ ଅପସରାଙ୍କୁ ତିଆରି କରିପାରିବେ, ଗୋପୀ ତିଆରି କରିପାରିବେ, ଯାହାଙ୍କ ଅଙ୍ଗରୁ ରାଧାରାଣୀ ଆସିଛନ୍ତି, ସେ ତାଙ୍କର କ'ଣ ଦରକାର ଗୋଟେ ନାରୀଟାକୁ ଦେଖିବେ? ଗୋପୀମାନଙ୍କୁ ସୁଖ ଦେବା ପାଇଁ, ସେଥିରେ ଗୋପୀମାନଙ୍କର ସୁଖ ହଉଥିଲା, ତାଙ୍କୁ ଭଗବାନ ସ୍ୱୀକାର କରୁଛନ୍ତି, ତାଙ୍କ ସହିତ ଯୋଉ ବାର୍ତ୍ତାଳାପ ହେଇଛି, ତାଙ୍କ ସୁଖ ପାଇଁ କେତେବେଳେ ସୌରୀ ଆଚରଣ କରନ୍ତି, ସ୍ୱଚ୍ଛା ଆଚରଣ କରନ୍ତି, ସେଟାକୁ ତୁମେ ଅନୁସରଣ କରିବ ନାହିଁ, ବଳଦେବ ଦର୍ଶନୀ ଦେଲେ ଆଚ୍ଛା ପ୍ରମାଣ ଦେଲେ କୋଉଟା ପ୍ରମାଣ ଦେଲେ ଈଶ୍ୱରାଣମ୍ ବଚମ ସତ୍ୟମ ତଥୈବ ଆଚରି ତମ କୁଚିତ ତେସାଜ ସ୍ୱ ବଚମ ୟୁକ୍ତମ ବୁଦ୍ଧିମାନ ସତ ସମାଚାରେ। ଦୁଇଟା ଜିନିଷ ରହୁଛି, ଯାହା କରିଛନ୍ତି ତୁମେ ତାହା କରିବ, କିନ୍ତୁ ଈଶ୍ୱର ଯାହା କରିଛନ୍ତି ଯଦି ସେଟା ଶାସ୍ତ୍ରର ମିଶୁନି ତୁମେ ସେତେବେଳେ ସେଟାକୁ ଆଚରଣ କରିବ ନାହିଁ। ଭଗବାନ ଗୋଟେ କାମ କରିଛନ୍ତି କିନ୍ତୁ ସେଟା ଶାସ୍ତ୍ର ମିଶୁନି ତୁମେ ସେଟା କରିପାରିବ, କାରଣ ସେ ଭକ୍ତଙ୍କୁ ସୁଖ ଦେବା ପାଇଁ କରିଛନ୍ତି, ସ୍ୱଚ୍ଛାଚାର ମାନେ ସ୍ୱଇଚ୍ଛାରେ ସେଟା ସେ କରିଛନ୍ତି, ତୁମେ ସେଟାକୁ ଆଚରଣ କରିକି ତୁମେ ପାରିବନି। ଯେମିତି କେମିତି ବୁଦ୍ଧି କରାଯିବ, ଭଗବାନଙ୍କ ବଚନଟା କି ପାଳନ କରିବାକୁ ହେଲେ ତୁମକୁ ବୁଦ୍ଧି ଦରକାର। ସେ ଗୋଟେ ଉଦାହରଣ ତୁମେ ଦେଖ, ଯେମିତି ଦ୍ରୌପଦୀର ଈଶ୍ୱରଙ୍କର ବଚନଟା ବି ଶାସ୍ତ୍ର ଅନୁମୋଦିତ ହେବା ଦରକାର, ତାଙ୍କ ଆଚରଣ ଅନୁମୋଦିତ ହେବା ଦରକାର। ଆଉ କେତେବେଳେ କେତେବେଳେ ଈଶ୍ୱରଙ୍କର ବଚନଟା ବି ଶାସ୍ତ୍ରରେ ନାହିଁ, ଭଗବାନ କଣ କହୁଛନ୍ତି ଯଦି ଧର୍ମସ୍ୟ ଗ୍ଲାନିର ଭବତି ଭାରତ, ଧର୍ମରେ ଗ୍ଲାନି ହେଇଗଲେ ତୁମକୁ କିଏ କ୍ୱେଶ୍ଚନ୍ କରିଦେବ? ଗୋପୀମାନଙ୍କର ବସ୍ତ୍ର ହରଣ କରିବାଟା କଣ ଧର୍ମ କି? ତୁମେ କଣ ଉତ୍ତର ଦେବ? ଉତ୍ତର କି ଦେଇପାରିବେ? ବଚନଟାକୁ ତୁମକୁ ଦେଖିବାକୁ ପଡିବ। ଯେମିତି ଗୋଟେ ଉଦାହରଣ ଦିଆହଉଛନ୍ତି, ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର ମାରିଦେଇଥିଲେ କିଏ? ଅଶ୍ୱତ୍ଥମା। ଅଶ୍ୱତ୍ଥମାକୁ ମାରିଦେଲା ପରେ ଭଗବାନ କଣ କହିଲେ? ଈଶ୍ୱରଙ୍କ ବଚନ ସତ୍ୟ, ଈଶ୍ୱରଙ୍କ ବଚନଟା ସତ୍ୟ, କିନ୍ତୁ ତାଙ୍କ ଆଚରଣକୁ ଦେଖିବ। ସେଇଠି ଯଦି ବଚନଟା ଦେଖି ଖାଲି ଆଚରଣ ମଧ୍ୟ ଦେଖିଲେ ତୁମେ କଲେ ତୁମେ ମରିବ। ଆଚ୍ଛା ଅର୍ଜୁନ କଣ କହିଲେ? ଯୁଧିଷ୍ଠିର କହିଲେ, ଯୁଧିଷ୍ଠିର ନିରପେକ୍ଷ ରହିଲେ, ଦ୍ରୌପଦୀ କହିଲେ ତୁମେ ଛାଡ଼ିଦିଅ, ଭୀମସେନ କହିଲେ ମାର, ଅର୍ଜୁନ କଣ କରିଛନ୍ତି? ଶପଥ ନେଇଯାଇଛି। ଭଗବାନ କଣ କହୁଛନ୍ତି? ମାର, ଦ୍ରୌପଦୀ ମନା କରି ତ ମାରନି, ତେଣୁ ଅର୍ଜୁନ କଣ କରିବେ? ଅର୍ଜୁନ ବ୍ୟବଚାର ଦୋଷ ଲାଗିବ, ଭଗବାନ କହୁଛନ୍ତି ସେ ମାନିଲେନି, ଈଶ୍ୱରଙ୍କ ବଚନ ସତ୍ୟ, ଭଗବାନ କହୁଛନ୍ତି ତାଙ୍କ କଥା ମାନିଲେନି ନା, ତ ଆଚରଣ ସେ ଦେଖିଲେ ତାଙ୍କ ଆଚରଣ କଣ? ମତେ କହୁଛନ୍ତି ଗୁରୁପୁଅକୁ ମାରିବା ପାଇଁ, ସିଏ ତାଙ୍କ ଗୁରୁପୁଅକୁ ମାରିଥିଲେ, ତାଙ୍କ ମରା ମଲା ମରିଯାଇଥିବା ଗୁରୁପୁଅକୁ ଆଣି ଫେରିଥିଲେ, ଏ ବୁଦ୍ଧି ତୁମେ କୋଉଠୁ ପାଇବ? ଏ ବୁଦ୍ଧିଟା ତୁମର କୋଉଠୁ ଆସିବ? ତୁମେ ଦେଖ ପରଶୁରାମ, ମାନେ ଶାସ୍ତ୍ର କେତେ କଣ୍ଟ୍ରାଡିକ୍ସନ ରହିଛି, କେତେ କନଫ୍ଲିକ୍ଟ ରହିଛି, ତୁମେ ସବୁ ଜିନିଷକୁ ଅନୁସରଣ କରିପାରିବନି, ଅସୁବିଧାରେ ପଡ଼ିଯିବ। ସେଥିପାଇଁ ନିଜର ଶ୍ରେଷ୍ଠ ଶ୍ରେଷ୍ଠ କଥା ହଉଛି, ଅତଏବ ମହାପୁରୁଷମାନଙ୍କର ଉପଦେଶ ଓ ଆଚରଣ ଉଭୟ ଲକ୍ଷ୍ୟ କରିବ। କନକ୍ଲୁଜନ ଏଇଟା ଏ ଶ୍ଳୋକର କ'ଣ? ତମ ଉପଦେଶ ଲକ୍ଷ୍ୟ କରିବ, ଆଚରଣ ଲକ୍ଷ୍ୟ କରିବ, ଲକ୍ଷ୍ୟ କଲେ ବି ନିଜର ଅଧିକାର ଓ ଯୋଗ୍ୟତା ଅନୁସାରୀ ବିଶେଷ ବିବେଚନା ପୂର୍ବକ ତାଙ୍କର ଉପଦେଶ ଅନୁରୂପ କାର୍ଯ୍ୟ କରିବ, କାରଣ ସିଏ ଯୋଉଟା ଆଚରଣ କରିଛନ୍ତି ତୁମେ ସେଟା କରିପାରିବ ନାହିଁ, କାରଣ ତୁମ ଅଧିକାରଟାକୁ ଆଗେ ଦେଖିବ, ଆଉ ଯୋଗ୍ୟତାକୁ ଦେଖିବ, ମୋର ଅଧିକାର କେତେ, ମୋର ଯୋଗ୍ୟତାଟା କଣ? ସେ ଓଡ଼ିଆରେ ନାହିଁ ସେଟା, ଗାଁରେ କୁହନ୍ତୁ ସେ କଣ, ଓଧ ପଛରେ ଭୁଆଁ ବିରାଡ଼ି, ଭୁଆଁ ବିରାଡ଼ି ବଣଭୁଆ ସି ବାୟା, ଆରେ ଓଧଟା କଣ କରୁଛି? ଜାଲ ଲାଗୁଛି ଯେ ମାଛ ଥିବ ପୋଖରୀରେ, ସେ ପଶିବ ଗୋଟେ ଧରିକି ନେଇ ଆଣି ଗଛରେ ବସି ଖାଇବ, ସିଏ ଯେତେବେଳେ କାତି ଗୁଡାକ ସବୁ ଖାଇକି ପକେଇବ ମାଛ କାତି, ଇଏ ତାର ଭୁଆ ଯୋଉ ବଣଭୁଆ ସେ ଯାଇ ଦେଖିବ ଇଏ କଣ ଗଛରେ ବସି ଖାଉଛି, ମୁଁ ଖାଲି କାତି ଖାଇବି, ସେ ଗୋଟା ଗୋଟା ମାଛ ଖାଉଛି, ହଁ ମୁଁ ବି ପାଣିଲେ ବୁଡ଼ିବି, ସେନା ସେ ବସିକି ଦେଖିଲା ଇଏ ବୁଡ଼ୁଛି ତ ଭଲ, ଇଏ କଣ ବୁଡ଼ି ପକଉଛି ଗୋଟେ ଧରିକି ଚାଲିଲ, କି ସିଏ ପାଣିରେ ବୁଡ଼ିକି ମାଛ ଧରିବାଟା ଶିଖି, ତୁ ତ ପାଣି ପଶିନୁ, ସିଏ ତାର ଡେଇଁଲା, ସିଏ ଯେମିତି ବୁଡ଼ୁଛି ମୁଠୁ ଡେଇଁଲେ ବିରାଡ଼ି ପାଣି ଦେଇଥିଲେ ପଶିଲା ତ ମଲା, ସିଏ ପହଁରି ପହଁରି ପାଣି 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 ପେଟେ ପାଣି ବି ପେଟ ଫୁଲିଲା ଆସିକି ପଡ଼ିଲା ପଡ଼ିକି ମଲା, ଏ ଓଡ଼ିଆରେ ମନା କରେ ସେ କଣ କଣ ବୁଦ୍ଧ ପଛରେ ତୁ ବିରାଡ଼ି ବାୟା ହଉଛି, ତୁ ବାୟା କାହିଁ କହୁଛୁ? ତା ପଛରେ ତୁ ବୋଲୁନି, ତୋର କାତେ ଟିକେ ଖାଇବା କଥା ଖାଇବୁ, ତୁ ଗୋଟା ମାଛ ଖାଇପାରିବୁ? ସେ ତୁମେ ଭାବନି ଯେ ତୁମେ କାହାକୁ ଗୋଟେ ଅନୁସରଣ କରିଦେଲେ ତୁମେ ଗୋଟେ ବଡ ଲୋକ ହେଇଯିବ, ସେଟା ହବନି। ତୁମ ଅଧିକାର ଯୋଗ୍ୟତାକୁ ଦେଖ, ମୋର ଯୋଗ୍ୟତା ଏତିକି, ମୋର ଅଧିକାର ଏତିକି। ମହାପୁରୁଷ ମାନଙ୍କର ବଚନ ଆଉ ଆଚରଣ ଉଭୟକୁ ଲକ୍ଷ୍ୟ କରି, ତାଙ୍କର ଦୁଇଟା ଜିନିଷ ଲକ୍ଷ୍ୟ କରିବାକୁ ପଡ଼େ, ତୁମର ଦୁଇଟା ଜିନିଷ ଲକ୍ଷ୍ୟ କରିବାକୁ ପଡ଼େ। ମୋର ଅଧିକାରଟା କଣ? ମୁଁ ଭୋଜନ କରିପାରିବି କି? ମୋର ଅଧିକାରଟା କଣ? ଆମର ଯୋଗ୍ୟତା କେତେ? ଏ ଦୁଇଟାକୁ ଲକ୍ଷ୍ୟ କରିକି ବୁଦ୍ଧିମାନ ବ୍ୟକ୍ତି ତାର ନିର୍ଣ୍ଣୟ ନେବ, ଉପଦେଶ ପୁଣି ଗୁରୁଙ୍କୁ ପଚାରିକି ତାର କାର୍ଯ୍ୟଟା କରିବ। ତାଙ୍କର ଉଦାହରଣ ଦଉଛନ୍ତି, ଯେମିତି ୟାଙ୍କ ପ୍ରସଙ୍ଗରେ ଆମେ ଶୁଣୁଥିଲେ ଯେ ଭଗବାନ କରିକି ଦେଖେଇଲେ ପୁରା ବି ପୁଣି ଅସୁବିଧା ରହିଛି। ଅର୍ଜୁନଙ୍କ ବିଷୟରେ, ଅର୍ଜୁନର କଣ ହେଲା? ଅର୍ଜୁନ ସେଠି ଦେଖିଦେଲେ ଭଗବାନ ବାରମ୍ବାର କହୁଛନ୍ତି ତୁମାର, ଆଚ୍ଛା ଭଗବାନଙ୍କର କଥାଟାକୁ ସେ ନ ମାନିବେ କେମିତି ଦୁଷ୍ଟ ଲାଗିବ? ଅର୍ଜୁନଙ୍କର ଅହଙ୍କାରିତା ପ୍ରକାଶ ପାଇବ, ଭବିଷ୍ୟତରେ ଭକ୍ତମାନେ କଣ କହିବେ? ଅର୍ଜୁନ ଭଗବାନଙ୍କୁ ମାନୁନାହାନ୍ତି, ଭଗବାନ ତ ନିଜେ କହୁଥିଲେ ପ୍ରିୟ ଭକ୍ତ ବୋଲି, ଦେଖ ଅର୍ଜୁନ ଫଲୋ କଲେନି। ତେଣୁ ଅର୍ଜୁନଙ୍କର ସେଠି ଗୀତାରେ କଣ ଯୋଉ ହିଂସାଟା ହେଇଥିଲା, ଯୋଉ ଯୁଦ୍ଧଟା ଯୋଉ ହିଂସା ପାଇଁ କରା ହେଇଥିଲା, କେବଳ ଭଗବାନ ଚାହୁଁଥିଲେ ନା ଏମାନଙ୍କୁ ତୁମେ 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 ଯୁଦ୍ଧ ହିଁ କର, କ୍ଷତ୍ରିୟ ତୁମେ ହିଂସା କର, ସେଠି ପୁଣି ଦେଖିଲେ ଅହିଂସା ଦେଖାଉଛନ୍ତି, ପୁଣି ଭଗବାନ କହୁଛନ୍ତି ତୁମେ ମାର, ତାକୁ ମାରିଲେନି, ପାଞ୍ଚଟା ନିରୀହ ଶିଶୁମାନଙ୍କୁ ମାରିଛନ୍ତି। ତେଣୁ ଅର୍ଜୁନ ସେଠି ମାନିଲେନି ଭଗବାନଙ୍କ ବଚନ, ସେ ଦେଖିଲେ ଭଗବାନ କଣ ଆଚରଣ କରିଛନ୍ତି ଏଠି, ଏଟା ଗୋଟେ ବିପଦ ଜିନିଷଟା ନା, ତାଙ୍କ ଆଚରଣଟାକୁ ଦେଖିବ। ସେଥିପାଇଁ ସାଧକ କଣ ଦେଖିବ? ସାଧକ ସବୁବେଳେ ପୂର୍ବ ଆଉ ପର ଆଚାର୍ଯ୍ୟମାନଙ୍କର ଆଚରଣକୁ ଦେଖିବ, ଯୋଉ ଆଚରଣକୁ ସେ ଅନୁସରଣ କରିପାରିବନି ସେଟାକୁ ସେ ଆଉ ଫଲୋ କରିବନି। ସେ କହିଲେ ଆମର ଯୋଗ୍ୟତା ନାହିଁ, ମୁଁ କାହିଁ କରିବି, ମୁଁ ମରିଯିବି। ତୁମେ କହିବ ଗୋସାଇ ଭଳିଆ ମୋର ଶୁଖିଲା ରୁଟି ଚଣା ଆମେ ଖାଇବୁ, ଚଣା ପତ୍ରୀ ଖାଇବୁ, ଖାଉନୁ ବାପା, ତାପରେ ଗ୍ୟାସ ହେଇକି ପଡ଼ିଥିବ ତାର ସହିଲା ତାର ଆଉ ମଠରୁ ତୁ କାହିଁ ଘରେ ଘରେ ରହିଲେ ଘରେ ବି ତତେ ରଖିବେନି କି? ରୁଟି ଚଣା ଖାଇକି ତୋ ଅର୍ଣ୍ଣ ଖାଇକି ତୁମ ହାତ ଗୋଡ଼ ଚାଲୁନି, ଆଉ ରୁଟି ଚଣା ଖାଇକି ତୁମେ କଣ ଚାଲିବ? ତେଣୁ ମୁଁ ରାତି ଅନିଦ୍ରା ହିଁ ମୋର ଭୋଜନ କରିବି, କରୁନୁ ତୁ ସର ତୁ ଯୋଗ୍ୟତା ଦେଖ, ଅଧିକାର ଦେଖ। ଆଚ୍ଛା ଜଣେ ସେଥିରେ କହିଦେଇଛି ତୁମେ ଏତିକି ଘଣ୍ଟା ଶୁଅ, ଏତିକି ଘଣ୍ଟା ଖାଅ, ଦୁଇ ଟାଇମ୍ ପ୍ରସାଦ ପାଅ, ଛଅ ଘଣ୍ଟା ଶୁଅ, ଆଠ ଘଣ୍ଟା ସେବା କର, ଚଳ ତୁମେ ଯେତେବେଳେ ଶରୀର ଦିବ୍ୟ ହେଇଯିବ ସେତେବେଳେ ତୁମ ଅଧିକାର ତୁମ ଯୋଗ୍ୟତା ତୁମେ ଭଗବାନ ତୁମକୁ ଦେଇଦେବେ, ତୁମ ହେଇପାରିବନି, ତୁମେ ସେମିତି ନିଜକୁ ନିଜେ କରିପାରିବନି। ତୁମର ଶରୀର ମନ ତାକୁ ସପୋର୍ଟ କରିବାର ଅଛି, ନହେଲେ ଏଇ ଅବସ୍ଥା ସାଙ୍କର୍ଯ୍ୟ ଦୋଷ ଯାକ ଯାଏ। ତେଣୁ ଅର୍ଜୁନଙ୍କର ଯୋଉ ସୁଖ ବୁଦ୍ଧି ଆସିଲା କଣ କଲେ? ଅଶ୍ୱତ୍ଥାମାର ମଣିଟାକୁ ହରଣ କରିଦେଲେ, ମଣି ହରଣ କରିଦେବାଟା କାହା ସହିତ ସମାନ ହେଲା? ଏଇ ଯୋଉ ସୂକ୍ଷ୍ମ ଇଣ୍ଟେଲିଜେଣ୍ଟଟା ଏଇଟା କିଏ ଦେଲେ? ସେଇଠି କହିଦିନ ଭଗବାନ କହିଲେ ମୁଁ ମାରିଦେବି ମଣି, କ୍ଷତ୍ରିୟ ସେ କ୍ଷତ୍ରିୟ ନା, କ୍ଷତ୍ରିୟରୁ କ୍ଷତ୍ରିୟର କଣ କଣ ହଉଛି ମୃତ୍ୟୁ ସହିତ ସମାନ? ସେ ପ୍ରଥମ ଶ୍ଳୋକ ପ୍ରଥମ ସ୍କନ୍ଦରେ ଅଛି ନା, ସ୍ଥାନାତ ନିରାପଣ ଥିବା ସ୍ଥାନରୁ ବାହାର କରିଦେବ, ଧନ ତାର ଧନରୁ ବଞ୍ଚିତ କରିଦେବ। ସେ ଶ୍ଳୋକଟା ଆରମ୍ଭଟା କଣ? ଆରମ୍ଭଟା ମନେ ପଡ଼ିବ, ମନେ ପଡ଼ିଯିବ, ସ୍ଥାନାତ ନିର୍ଯାପଣ ଆରମ୍ଭଟା ଅଛି। ତାଙ୍କୁ ସେତିକି ସେତିକି କରିଦେଲେ ତାଙ୍କର ମୃତ୍ୟୁ ସହିତ ସମାନ। ତ ଅର୍ଜୁନଙ୍କୁ ଏମିତି ଗୋଟେ କୁହନ୍ତି ଓଡ଼ିଆରେ ଗୋଟେ ନାହିଁ, ଅଠା କାଠିରେ ପକେଇଦେଲେ ଭଗବାନ କହିଦେଲେ ଭାଇ ତେଣୁ ଆତ୍ମତା ହିସାବରେ ମନ ମହାରାଜଙ୍କ ହିସାବରେ ଆତ୍ମତା ହିଁ ମାରିଦେବା ଉଚିତ। ବ୍ରହ୍ମବନ୍ଧୁ ନହନ୍ତବ୍ୟମ, ପୁଣି ଭଗବାନଙ୍କ ଦୁଇଟା କଥା କହିଛନ୍ତି, ବ୍ରାହ୍ମଣଙ୍କୁ ବ୍ରାହ୍ମଣ ଛାଡ଼, ବ୍ରହ୍ମବନ୍ଧୁ ହେଇଥିଲେ ମାରିବନି। ବ୍ରାହ୍ମଣ ଯଦି ବ୍ରାହ୍ମଣ କର୍ମ ବି କରୁନି, ବ୍ରାହ୍ମଣ କୁଳ ଜନ୍ମ ହେଇ ତାକୁ ମାରିପାରିବେନି। ବ୍ରହ୍ମବନ୍ଧୁ ନହନ୍ତବ୍ୟମ ଆତତାଇ ହନ୍ତବ୍ୟମ, ଖମ୍ବଡ ଅଠା କାଟରେ ତାଙ୍କୁ ପକେଇ ଦେଇଥିଲେ। ଅର୍ଜୁନ ଭଗବାନଙ୍କର ତାଙ୍କୁ ଆଶ୍ରୟ ନେଇକି ସେ ପ୍ରାର୍ଥନା କରି ତାଙ୍କ ଆଚରଣ ଦେଖି ସୁଖ ବୁଦ୍ଧିରେ ପ୍ରାପ୍ତ ହେଲେ, ଗୋଟେ ବଡ ପରୀକ୍ଷା ଜୀବନରେ। ବ୍ରାହ୍ମଣ ଯୋଗ୍ୟ ବ୍ରାହ୍ମଣ ନହେଲେ ବି ତାକୁ ମାରିବନି, ଆତତାଇକି ମାରିବ। ତାର ଅଶ୍ୱତ୍ଥାମା କଣ ଥିଲା? ଦିଟା ଥିଲା, ଅଶ୍ୱତ୍ଥାମା ବ୍ରହ୍ମବନ୍ଧୁ ହେଇକି ଆତତାଇ ଥିଲା, ତା ପାଖରେ କୋଉ ନିୟମଟା ଲାଗିବ? କେଉଁ ନିୟମଟା ତା ପାଖରେ ଲାଗିବ? ସେଥିପାଇଁ ଭଗବାନ ସେଟା ଆଚରଣଟାକୁ ଦେଖିଲେ। ଭଗବାନ ତ କେବେ ଗୁରୁପୁତ୍ରକୁ ମାନିନାହାନ୍ତି, ପ୍ରଭୁ ତ ନିଜେ ବ୍ରାହ୍ମଣକୁ ପ୍ରବଚନ ଏକାଦଶ ସ୍କନ୍ଦରେ ପ୍ରବଚନ ଏକଦଶମ ସ୍କନ୍ଦରେ ପ୍ରବଚନ ଦେଇଛନ୍ତି, ସେଠି ଲେଖିଛନ୍ତି ବ୍ରାହ୍ମଣ ଯଦି ଓଡ଼ିଆରେ କୁହନ୍ତିନି ସେ ଶ୍ଳୋକ, ଓଡ଼ିଆରେ ଓଡ଼ିଆ ହାଗତ, ବ୍ରାହ୍ମଣ ଯଦି ତଥାପି ତା ପାଦ ଧରିବ, ଅଭିଶାପ ଯଦି ବ୍ରାହ୍ମଣ ଦେବ ବି ତଥାପି ତା ପାଦ ଧରିବ। ଗ୍ରନ୍ଥି ସପନ୍ତି ଭଗବାନ ସେଟା ବି ନିଜେ ଭାଗବତଟା ଓଡ଼ିଆ ଅନୁବାଦଟା ଭଗବାନ ନିଜେ କହିଛନ୍ତି, ଯଥାହମ୍ ପ୍ରଣାମତ ନିତ୍ୟ, ଦେଖ ମୁଁ କେମିତି ପ୍ରତିଦିନ ଭଗବାନ ପ୍ରତିଦିନ ପ୍ରଣାମ କରନ୍ତି ବ୍ରାହ୍ମଣ ମାନ ତରକାର, ଯଦି ତୁ ପ୍ରଣାମ ନ କରିବ ତ ପାପର ଭାଗ୍ୟ ହବ ଭଗବାନ କହୁଛ। ଆମର ଉଲ୍ଟା, ଆମର ଯେତେବେଳେ ସେ ବ୍ରାହ୍ମଣ ବିଷୟରେ ଆସିଛି ବ୍ରାହ୍ମଣ ମାନଙ୍କୁ ପ୍ରଣାମ କରିବ, ଆମର ଆଚାର୍ଯ୍ୟ ମାନେ ସବୁବେଳେ ପରମାର୍ଥ ବ୍ରାହ୍ମଣ ଉପରେ ଲେଖିଛନ୍ତି, ସବୁବେଳେ ଲେଖିଛନ୍ତି ବୈଷ୍ଣବ ବୈଷ୍ଣବ ବ୍ରାହ୍ମଣ। ଆଉ ଯୋଉଟା ଅଭକ୍ତ ଯୋଉମାନେ ବ୍ରାହ୍ମଣ କୁଳ ଜନ୍ମ ମଦ ମାଂସ ଖାଉଛନ୍ତି ସେମାନଙ୍କର ଈଶ୍ୱର ବିଶ୍ୱାସ ନାହିଁ, ସେମାନଙ୍କର କିଛି ନାହିଁ, ସେମାନେ ପ୍ରଣାମ କଲେ ତୁମ ସୁକୃତି କ୍ଷ ପ୍ରଣାମ କରିବେନି। ଏଣେ ଶାସ୍ତ୍ର କଣ ତୁ ଶାସ୍ତ୍ର ଏଣେ କହେ ସବୁ ଜୀବକୁ, ସବୁ ଜୀବକୁ ସମ୍ମାନ ଦବ, ଏଣେ କୁହାଯିବ ବ୍ରାହ୍ମଣକୁ ପ୍ରଣାମ କରିବ, ତୁମେ କଣ କରିବ କୁହ? ସମ୍ଭାଷଣ ତାଙ୍କ ସାଙ୍ଗରେ କରିବନି, ବରାବର ଆଣିକି ଦେଲେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବନି, ସେ ହେଉଛନ୍ତି ଭଗବାନଙ୍କର ବିରୋଧୀ। କିନ୍ତୁ ଏଣେ କୁହା ଯିବକୁ ସମସ୍ତଙ୍କୁ ସମ୍ମାନ ଦେବ, କେଉଁ ରାସ୍ତାରେ ତୁମେ ଯିବ, ତୁମେ କେଉଁ ରାସ୍ତାରେ ଯିବ? ଶାସ୍ତ୍ର ସବୁ ଦ୍ୱାର ଅଛି, ତୁମର ଅଧିକାର ଦେଖ, ତୁମର ଯୋଗ୍ୟତା ଦେଖ, ଆଚରଣ ମହାପୁରୁଷ ମାନେ କଣ ଆଚରଣ କରୁଛନ୍ତି, ଯେମିତି ପୁରୀର ପଣ୍ଡା ମାନେ ଅଛନ୍ତି ବ୍ରାହ୍ମଣ ମାନେ ଅଛନ୍ତି, ମୁଁ ସେ ସମସ୍ତଙ୍କୁ ସେ କଥା କୁହେ, ଦେଖ ତାଙ୍କର ସେମାନଙ୍କ ଭଗବାନ ତାଙ୍କୁ ଅଧିକାର ଦେଇଛନ୍ତି, ଆମ ଆଚାର୍ଯ୍ୟ ମାନେ ତାଙ୍କ ବିଷୟରେ କିଛି କହିଛନ୍ତି ମୋ ଦେଖା ସେ, ଏବଂ ଆମ ଆଚାର୍ଯ୍ୟ ମାନେ ଜାଣିଛନ୍ତି ସେମାନଙ୍କୁ ପ୍ରଭୁ ସେବାର ଅଧିକାର ଦେଇଛନ୍ତି, ସେମାନେ ଯାହା ଭୁଲ କରି ସହିଲା, ଆମେ ଆମ ବୈଷ୍ଣବ ଧର୍ମକୁ ପାଳନ କରିବା, ଆମେ ତାଙ୍କୁ ଅନୁସରଣ କରିବାନି, କାରଣ ତାଙ୍କୁ ଅନୁସରଣ କଲା ମାନେ ସେ ବୈଷ୍ଣବ ବିରୁଦ୍ଧ ବିଷୟରେ କହିବେ, ଆମେ ଆମ ଆମ ରାସ୍ତାରେ ରହିବେ, ତାଙ୍କୁ ତାଙ୍କ ସମ୍ମାନ, ଆମ ଆଚାର୍ଯ୍ୟ ମାନେ କେବେ କିଛି କହିନା ତାଙ୍କ ବିଷୟରେ, କୌଣସି ବିଷୟରେ କିଛି କହିନା, ଭକ୍ତିଧାନ ଠାକୁର ଧାମବାସୀ ବିଷୟରେ କିଛି କହିନାହାନ୍ତି, ପ୍ରବୋଧ କହୁଥିଲେ ମୋ ଗୁରୁଦେବ ଏତେ ଷ୍ଟ୍ରିକ୍ଟ, ପ୍ରବୋଧ କହୁଥିଲେ କହିଲେ ଭକ୍ତିଧାନ ଠାକୁର ଯିଏ ଲିବେରାଲ ସିଏ ଲିବେରାଲ, ମୋ ଗୁରୁଦେବ ବହୁତ ଷ୍ଟ୍ରିକ୍ଟ, ସେ କେବେ କମ୍ପ୍ରମାଇଜ କରନ୍ତିନି, ସିଏ ତାଙ୍କ ବାପା କ୍ରିଟିସାଇଜ୍ କରନ୍ତି, ସେ କହିଲେ ମୋ ମୋ ଭକ୍ତି ବିନୋଦ ଠାକୁର ସେ କ୍ରିଟିସାଇଜ୍ କରିଦିଅନ୍ତି, ଯଦି କେହି ଭକ୍ତି ବିନୋଦ ଠାକୁରଙ୍କ ନାଁ ଉଦାହରଣ ଦେଇକି କାରଣ ସେ କେତେବେଳେ କ୍ରିଟିସାଇଜ୍ କରନ୍ତି, ଇଏ ମାନେ କଣ କରିବେ ଭକ୍ତି ବିନୋଦ ଠାକୁର ନାଁ ଦେଇକି ନିୟମଟାକୁ ମାନିବେନି, ଭକ୍ତି ବିନୋଦ ଠାକୁର ତ ଏମିତି କରିଛନ୍ତି ଆଉ ମେଳା କରିଥିଲେ ଏଟା କରିଥିଲେ ସେଟା କରିଥିଲେ, ଆପଣ କାହିଁକି ଏଟା ମନା କରୁଛନ୍ତି ସେମାନଙ୍କରେ, ସେ ଏତେ କଡ଼ା କଥା କହିଛନ୍ତି ପ୍ରଭୁପାଦ କହୁଛନ୍ତି ତାଙ୍କ ଶିଷ୍ୟମାନଙ୍କୁ, ଏଟା କହିବେନି କାହା କଥା ମୁଁ କହିଦେଲି ତୁମକୁ, ସେ ପୁରା କଡ଼ା କଥା କୁହନ୍ତି, ସେ ଦୁଇଟା ବିବାହ ହେଇଥିଲେ ବୋଲି ସେ କହିଦିଅନ୍ତି, ଆରେ ସେ ମହାଜନ ଭକ୍ତି ଠାକୁର କାହାକୁ ପ୍ରପାତ କଲେ ଷ୍ଟ୍ରିକ୍ଟ ନେଚରଟା ମୁଁ ମୋ ଗୁରୁଙ୍କ କତିରୁ ମୁଁ ଶିଖିଲି, ସେ କେବେ କମ୍ପ୍ରମାଇଜ୍ କରିବେନି, ସେ କାହାକୁ ଛାଡ଼ିବେନି, ଶାସ୍ତ୍ର ସବୁଆଡ଼େ ଧାର ଅଛି, ତୁମକୁ ଦୁଇଟା କଥାକୁ ସବୁବେଳେ ମନେ ରଖିବାକୁ ପଡିବ, ମହାତ୍ମାମାନଙ୍କର ଆଚରଣ ଉପଦେଶ, ସେମାନେ କ'ଣ ଉପଦେଶ ଦେଇଛନ୍ତି ଗୁରୁବର୍ଗମାନେ ଆଚାର୍ଯ୍ୟବର୍ଗମାନେ କ'ଣ ଆଚରଣ କରିଛନ୍ତି କ'ଣ ଉପଦେଶ ଦେଇଛନ୍ତି ତାକୁ ଲକ୍ଷ୍ୟ କରିବ, ଆଉ ନିଜର ଅଧିକାରଟା ଦେଖିବ ନିଜର ଯୋଗ୍ୟତା ଦେଖିବ, ମୁଁ କର୍ମାଧିକାରୀ କି ଜ୍ଞାନ ଅଧିକାରୀ କି, ପୁଣି କର୍ମାଧିକାରୀ ବି କେତେ ମୋର ଯୋଗ୍ୟତା ଅଛି କେତେ କରିପାରିବି, ଭକ୍ତି ଅଧିକାରୀ ହେଲେ ମୁଁ କେଉଁଠି ରହି ଭୋଜନ କରିପାରିବି, ସେଟା ତୁମେ ଲକ୍ଷ୍ୟ କର, ସେଟା ଲକ୍ଷ୍ୟ ତୁମେ ପ୍ରାର୍ଥନା କରିବ, ପୁଣି ତାପରେ ଗୁରୁଙ୍କୁ ପରାମର୍ଶ ନେଇକି ତୁମେ ଭୋଜନ କରିବ, ନହେଲେ ତୁମେ ଶାସ୍ତ୍ର ସବୁଆଡ଼େ ଧାର ଅଛି ତ ଆଜି ଏଟା କରୁଥିବ କାଲି ମନେ କ'ଣ ଛାଡ଼ିଯିବ ପୁଣି ଏଟା କରିବ ସେଟା କରିବ କଟେ କ'ଣ ହେଇଯିବ ଅସୁବିଧା ହେଇଯିବ, ଦୁଇ ପକ୍ଷ ଅଛି, ଅର୍ଜୁନଙ୍କୁ ଯେମିତି ପଡ଼ିଗଲା ସେଭଳିଆ ଈଶ୍ୱରଙ୍କର ଆଚରଣକୁ ଗ୍ରହଣ କରିବାକୁ ହବ, କିନ୍ତୁ ଅନ୍ୟତ୍ର କାର୍ଯ୍ୟ ଅପେକ୍ଷା ଉପଦେଶ ହିଁ ଶ୍ରେଷ୍ଠ ବୋଲି ଗ୍ରହଣ କରାଯାଇଛି, ଅର୍ଥାତ୍ ମାନବର ଉପଯୋଗିତା ଅନୁସାରେ ସେ ରୂପ ଯେ ରୂପ ଯେ ଭାବରେ ଉପଦେଶ ଦେଇଛନ୍ତି ତଦନୁରୂପ କାର୍ଯ୍ୟ କରିବ, ତାହେଲେ ମାନବର ପ୍ରାମାଣ୍ୟ ରୂପରେ ଅନୁସରଣୀୟ, କ'ଣ ହବ ଭଗବାନ ବେଳେବେଳେ ଏମିତି ଆଚରଣ କରି ଆଚରଣ କରିଛନ୍ତି, ତୁମକୁ ଭଗବାନ ଯେଟା କରିଛନ୍ତି ମୁଁ ସେଟା କରିନେବି, ତୁମେ କରିପାରିବ ନାହିଁ, ତୁମେ କରିପାରିବନି ଆଚରଣ ହିସାବରେ ଭଗବାନ ଫଲୋ କରିଛନ୍ତି, ଭଗବାନ ଷୋଳଶସ୍ତ୍ର ବିବାହ କରିଛନ୍ତି, ତୁମେ କହିବ ମୁଁ ବିବାହ ହେବି ଭଗବାନଟା ଆଚରଣ କରିଛି ନାହିଁ କରିପାରିବନି, ଯଦି ଭଗବାନ ସେଟା ଆଚରଣ କରିଛନ୍ତି ଭଗବାନ ଭାଗବତ ରାସଲୀଳା ପରେ ସୁଖଦେବ କଣ କହୁଛନ୍ତି ଦେଖ ଭଗବାନ କାହିଁକି ରାସଲୀଳାଟା କଲେ ଦେଖ ସୁଖଦେବ କଣ କହୁଛନ୍ତି କାମିନାମ ଦର୍ଶୟନ କାମମ ସ୍ତ୍ରୀ ନାମ ଚ ଦୁରାତ୍ମନମ ଇ କନକ୍ଲୁଜନ ହେଇଗଲା କାହା ପାଇଁ ଭକ୍ତମାନଙ୍କ ପାଇଁ ରାସଲୀଳା, କର୍ମୀ ଲୋକ ପାଇଁ ଶିକ୍ଷା, ଭକ୍ତଙ୍କୁ ଶିକ୍ଷା ହଉଛି ବାପା ତୁମେ ଏ ରାସଲୀଳାରେ କ'ଣ ତୁମେ ଏଗୁଡ଼ା ମୁଣ୍ଡ ପୁରାଉନି କଣ ଆରମ୍ଭଟା କହିଲି ଶ୍ଳୋକଟା ଦର୍ଶୟନ କାମିନାମ ଦର୍ଶୟନ କାମମ କାମୀମାନଙ୍କର କାମକୁ ଦେଖେଇଲେ କିଏ କାମୀମାନଙ୍କର କାମକୁ ଦେଖୁଥିଲେ ଭଗବାନ ଭଗବାନ ରୁଲ୍ କରି ଦେଖୁଛନ୍ତି କାମୀମାନେ କେମିତି ହୁଅନ୍ତି ଦେଖ କେମିତି ହୁଅନ୍ତି କାମିନାମ ଦର୍ଶୟତ କାମମ ସ୍ତ୍ରୀଣାମ ସେ ଦୁରାତ୍ମନମ ସ୍ତ୍ରୀଙ୍କର ଦୁରାତ୍ମନଙ୍କୁ ଦେଖ କେମିତି ଗାଏ ମୁଁ ଟିକେ ତାଙ୍କୁ ଚାନ୍ସ ଦେଇଦେଲି ଦେଖ କିଏ କହିଲା ମୋ ଗୋଡ ମୋଡ଼ କିଏ କହିଲା ମୋ ହାତ ମୋଡ଼ କାମୀମାନଙ୍କ ପାଇଁ ଏଟା ଶିକ୍ଷା ରାସଲୀଳାରେ ତୁମେ କୁଆଡେ ଯିବ ଶାସ୍ତ୍ରରେ କୁଆଡେ କେଉଁ ବାଟକୁ ତୁମେ ପାରିବ ସ୍ତ୍ରୀଙ୍କ ଦୁରାତ୍ମନ ଦେଖୁନା ରାଧାରାଣୀଙ୍କ ପାଇଁ ଲଗେଇଦେଲେ ରାଧାରାଣୀକୁ ମୋତେ କାନ୍ଧରେ ନିଅ ଏଠି ରାଧାରାଣୀ ସେମିତି ନୁହନ୍ତି ସ୍ତ୍ରୀଙ୍କର ଲକ୍ଷଣକୁ ଦେଖା ହେଇଗଲା ରାସଲୀଳାରୁ ଏଟା ଶିଖିବ ଆଉ ତୁମେ କହ ମୁଁ ରାସଲୀଳା କୃଷ୍ଣ ରାସଲୀଳା କରିଥିଲେ ମୋର ପାଞ୍ଚଟା ତ ରାସଲୀଳା କଣ ତ ଏଇ ବାପା ଏଇ ତୋ ପାଇଁ ଶିକ୍ଷା ହବ ଏଇଟା ତୁ କାନ୍ଦିବୁ କାନ୍ଦିବୁ କାମିନାମ ଦର୍ଶନ କାମ ସ୍ତ୍ରୀନାମ ସେ ଦୁରାତ୍ମନାମ ତାପରେ ସେ କହିଲେ ତେଜିଆ ତୁମେ ଏଟା ଅନୁସରଣ କରନି କରିପାରିବ ନାହିଁ କେତୋଟି କେତୋଟି ଜିନିଷ ଅଛି ଶାସ୍ତ୍ରରେ ଥିଲେ ବି ଭଗବତ ଆଚରଣକୁ ଆମେ ଅନୁସରଣ କରିପାରିବା ନାହିଁ ସବୁବେଳେ ସେ ଯୋଗ୍ୟତା ଅଧିକାର ଦେଖିବ ନା ତୁମେ ହଇରାଣ ପଡ଼ିଯିବ ତାର ଦ୍ୱିତୀୟ ଉଦାହରଣ ଦେଲେ ବଳଦେବ ଦେଉଛନ୍ତି ଦଉଛନ୍ତି ଯଦୁକ୍ତମ ଶ୍ରୀମତା ସୁକେନ ତାଙ୍କର ସଂସ୍କୃତ ଶ୍ରୀମତା ସୁକେନ କିଏ ବଳଦେବ ଦେଉଛନ୍ତି କହୁଛନ୍ତି ଶ୍ରୀମତା ସୁକ ଯାହା କହିଛନ୍ତି ଈଶ୍ୱରଣମ ବଚନ ସତ୍ୟମ ତଥୈବ ଆଚରିତମ କୋଚିନ୍ ତେଷା ଯେ ସବୁ ବଚନ ଯୁକ୍ତମ ବୁଦ୍ଧିମାନ ସଦା ଆଚରିତ ଭଗବାନଙ୍କର ବଚନ ହଉଛି ସତ୍ୟ ତାଙ୍କ ତାଙ୍କ ତାଙ୍କର ଆଚରଣକୁ ନିଜର ବୁଦ୍ଧିମାନ ସେଭଳି ଆଚରଣ କରିବ ଯେଉଁ ଆଚରଣଟା ଭଗବାନ ବଚନ ଆଉ ଆଚରଣ ଦୁଇଟା ମିଶୁଛି କିନ୍ତୁ ପୁଣି ବି କେତେଟା ଜାଗାରେ ଅଛି ଯେଉଁଠି ବଚନ ଆଚରଣ ମିଶିବନି ସେଥିପାଇଁ ସାଧୁର ଦରକାର ଆଉ ସାଧୁ କଥାରେ ପୁଣି ତୁମ ନିଜ ଅଧିକାର ନିଜ ଯୋଗ୍ୟତାଟାକୁ ତୁମେ ନିଜେ ବିଚାର କରିକି ସାଧୁ ପାଖରେ ସମର୍ପଣ ହବ ତାହେଲେ ତୁମେ ବୁଝିପାରିବ ଏଠି ସେ କହିଲେ ନୈତମ ସମାଚାରେ ତୁ ମନସ୍ୟାପି ହ୍ୟନୀଶ୍ୱରମ ବିନଶ୍ୟତ ବିନଶ୍ୟତ ଆଚରଣ ମୁଢ୍ୟା ଯଥା ଅରୁଦ୍ର ବିଷମ କେଉଁ ଭାଗବତ ରୋଧେ ସେ ରାସଲୀଳା ପ୍ରସଙ୍ଗରେ ଯେ ତେଜିଆନ ପୁରୁଷମାନଙ୍କର ତୁମେ କେବେ ତାଙ୍କୁ ଅନୁସରଣ କରିବନି ରୁଦ୍ର ଶିବଜୀଙ୍କ କଥା କହିଦେଲେ ଶିବଜୀ ବିଶ୍ୱପାନ କରିଥିଲେ ତୁମେ କହିବ ଶାସ୍ତ୍ର ଅଛି ଏଇଟା ଶିବଜୀ ବି ଆଚରଣ କରିଛନ୍ତି ମୁଁ କରିବି କୃଷ୍ଣ ଅଗ୍ନିପାନ କରିଥିଲେ ତୁମେ ତ ଧୂଆଁ ଖାଇକି କଣ ବିଡ଼ି ଖାଇ ତୁମର କ୍ୟାନ୍ସର ହେଇଯାଉଛି ଆଉ ଧୂଆଁଟା କି ଧୂଆଁଟା ଖାଇବ ଅଗ୍ନିଟା କଣ ଖାଇବ ତୁମେ ଧୂଆଁ ଖାଇକି ତୁମେ ମରୁଛ ତୁମେ ଅଗ୍ନି କଣ ପିଇବ ତୁମେ ଆଉ ତୁମେ କହିବ ଭଗବାନ ତ ଅଗ୍ନି ପିଇ ଦେଇଥିଲେ ମୁଁ ବି ଅଗ୍ନି ପିଇ ଦେବି ଘରେ ନିଆଁ ଲଗେଇ ଦେବି ତୁମେ ମୁଁ ଅଗ୍ନି ପିଇବି ମରିବୁ ବାବା ବଚନ ଆଚରଣ ସେଇଟା ସବୁ 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 ହବନି ଏ କନିଷ୍ଠ ଅଧିକାରର କାମ ହେଲା ଏହା ସେ ସବୁବେଳେ ଚାହିଁବ ମୁଁ ଉତ୍ତମ ଆଉ ମଧ୍ୟମ ମୁଁ ସେମାନଙ୍କୁ ଆଚରଣ କରିବି କାହିଁକି ମୋତେ କଲେ ମୋତେ ସେମାନଙ୍କୁ ଯେମିତି ସମ୍ମାନ ମିଳୁଛି ମୋତେ ସେମିତି ସମ୍ମାନ ମିଳିବ ଏଗୁଡ଼ା ସବୁ କମ୍ପିଟିସନ କନିଷ୍ଠର ବେଶୀ ଥାଏ ତାଙ୍କ ଅଧିକାର ଯୋଗ୍ୟତାକୁ ବିଚାର କରନ୍ତି ସେନା ସେ କେତେ ନାଚିବେ ତାକୁ କୁହନ୍ତିନି ତୁ ନାଚୁଛୁ କେତେ ନାଚ ସେ କେତେ ନାଚିବେ ନାଚିଲେ ଥକିଯିବେ ସେ କଣ କରିବେ ତୁମେ ସେଇଟା କିଛି ପାରିବନି କାରଣ ତୁମର ଯୋଗ୍ୟତାଟା ଦେଖ ତୁମର ଅଧିକାରଟା ଦେଖ ସେସବୁ ତୁମେ ପ୍ରାର୍ଥନା କର ତୁମ ପାଇଁ ବ୍ୟବସ୍ଥାରେ ଆସିବ ସାର କଥା ହେଲା ଏହା ତୁମେ ଯେତେବେଳେ ନିଜେ ପ୍ରାର୍ଥନା କରୁନ ତୁମ ପାଇଁ କିଛି ବ୍ୟବସ୍ଥା ଆସିବ ତୁମ ଯୋଗ୍ୟତାରେ ତୁମେ ଜାଣିଛ ତୁମ ଯୋଗ୍ୟତାରେ ତୁମେ ନିଜେ ଜାଣି ତୁମେ ସେ ସେହି ସାର ଭଗବାନ ପ୍ରାର୍ଥନା କରିବ ନା ପ୍ରଭୁଙ୍କ ସ୍ଥିତି ହଉଛି ଏହା ଆପଣ ଯାହାକୁ ମୋତେ କରିବେ ଅନୁସରଣ କଲେ ଆଉ ଯୋଗ୍ୟତାରେ ଧରା ପଡ଼େନା କଣ ସେଟା ଗୋଟେ କୁହନ୍ତି ସେ ଛୁଆଟି ବେଳେ ମୁଁ କେତେ ଢଗ ସବୁ ମନରେ ଅଛି ମୋର ସବୁ ସେ ଛୁଟିକି ଛୁଟି ଯିଏ ଥିବ ତାକୁ ଶ୍ରୀମତୀ କହିବ ଗୋଦରିକି ତାକୁ ଶ୍ରୀମତୀ ବୋଲି କହିବ ସେ ଆହୁରି ଆରେ ତୋର ଗୋଡଟା ହଉଛି ମୋଟା ତୁ ଚାଲିପାରିବ ତତେ ଶ୍ରୀମତୀ କୁହାହେଲା ତୁ ଯେତେ ପ୍ରକାର ଆକ୍ସନ୍ କରି ଚାଲିଲେ ସେ କଣ ଭଲ ଚାଲିପାରିବୁ ବର୍ତ୍ତମାନ ସେଇ କଥା ଲୋକମାନେ ଆମେ ନିଜେ ଯାହା ଭକ୍ତ ଲୋକମାନେ ଶ୍ରୀମତୀ କହିଲା ବେଳକୁ ଶ୍ରୀପାଦ କହିଲା ବେଳକୁ ଶ୍ରୀଯୁକ୍ତ କହିଲା ବେଳକୁ ଆମ ମୁଣ୍ଡ ପୁରା ଗରମ ହେଇଯାଉଛି ଯାହା ବି ହଉ ତୁମେ ତ ଗୋଡ ତ ଚାଲିବା ଚାଲିପାରିବନି ତତେ ଶ୍ରୀମତୀ କୁହନ୍ତୁ ଯାହା କୁହନ୍ତୁ ନିଜ ଅଧିକାରଟା ତୁମେ ଦେଖ ଅଧିକାର ବିଚାରି ସାର ଭୋଜନ ହୋଇଯାଏ କାହିଁକି ତୁମ ଅଧିକାର ତୁମେ ତୁମେ ଦେଖ ତୁମ ଭଗବାନଙ୍କ ସେବା କଲେ ତୁମ ମତେ କୋଉଠି ରହୁଛି ଭଗବାନ ଜପ କଲେ କୋଉଠି ମତେ ରହୁଛି ପ୍ରଭୁ ମୋ ଅଧିକାର ଏଇଆ ଆଉ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଆପଣ କେମିତି ବଞ୍ଚାନ୍ତୁ, ଆଉ ତୁମକୁ କିଏ ଶ୍ରୀମତୀ କହିଦେଲା ତୁମେ ଡେଇଁ ପଡ଼ିଲୁ? ହଁ ମୋତେ ଏତେ ଲୋକ କହିଲେଣି ଆଉ, କି କିଏ କହିଦେଲେ ତୁମେ ଶୁଦ୍ଧଭକ୍ତ ହେଇଯିବ ନା ନା କିଏ ଲୋକମାନେ ଟଙ୍କା ପଇସା ଦେଇକି ତୁମକୁ ଡାକି କୁଆଡ଼େ ପ୍ରବଚନ କରାଇଦେଲେ ତୁମର ଶୁଦ୍ଧଭକ୍ତି ହେଇଯିବ? ତୁମେ ତୁମ ଅଧିକାର ନିଜେ ଦେଖ, ଓଡ଼ିଆରେ ନାହିଁ ସେ କ'ଣ କୁହନ୍ତି, ତୁ କେତେ ଗଭୀର ପାଣିରେ ଅଛୁ, ଭୀମ କ'ଣ କୁହନ୍ତି ଭୀମ ଭୀମ ବଳ କୁନ୍ତିକି ଜଣା, ସେଗୁଡ଼ା ବାବା ସବୁ ସବୁ ଭଗବାନଙ୍କୁ ଜଣା, ତମ ଭିତରେ ସିଏ ଅଛନ୍ତି, ସେଗୁଡ଼ା କାହିଁ ବେକାର, ସେଗୁଡ଼ା ସବୁ କିଛି ଆଚରଣ କରିବା ଦରକାର ନାହିଁ। ସାଧୁମାନଙ୍କର ଆଚରଣ ଉପଦେଶ ହିସାବରେ ନିଜର ଯୋଗ୍ୟତା ଅଧିକାରକୁ ଦେଖ, ଅନୁସାରେ ପ୍ରାର୍ଥନା କର, ଗୁରୁଙ୍କର ପରାମର୍ଶ ନିଅ, ଭୋଜନ କର। ଇଏ ହେଲା ଶେଷ, ଇଏ ସରଳ ଜିନିଷ। ଆଉ ସେ ବି ନିଜର ପ୍ରାର୍ଥନା ନିଜର ସେ ନାମ କଲାବେଳେ, ନାମ ପ୍ରଭୁଙ୍କୁ ଜପ କଲାବେଳେ, ମହାପ୍ରଭୁଙ୍କୁ ଦର୍ଶନ କଲାବେଳେ, ଗୁରୁ ପୂଜା କଲାବେଳେ ସବୁବେଳେ ସେଇ ନିଜର ଯୋଗ୍ୟତାକୁ ସବୁବେଳେ ନିବେଦନ କରିବାକୁ ପଡିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଭଗବାନ ସେ କଥା କହୁଛନ୍ତି, ଶଙ୍କରସ୍ୟ ହିଁ କରତାମ ଶ୍ୟାମ ଉପହାନ୍ୟମିମମ୍ ପ୍ରଜା। ଏଇଟା ମୁଁ ଯଦି ଏମିତି କରିଦେବି ତା ସମ୍ପୂର୍ଣ୍ଣ ପ୍ରଜାମାନେ ନଷ୍ଟ ହେଇଯିବେ। ଦ୍ରୌପଦୀ ମହାରାଜ ସବୁ ଆଣି ଭାବାର୍ଥରେ ଦଶମ ସ୍କନ୍ଦ ତୃତୀୟ ଅଧ୍ୟାୟ ତିରିଶ ଶ୍ଳୋକ, ଈଶ୍ୱର ମାନଙ୍କର ସ୍ଥିତିକୁ ଆମ୍ଭେମାନେ ସର୍ବଦା ଉତ୍ତମ ସ୍ଥିତି ବୋଲି ମାନିବା ଉଚିତ। ଯେଉଁମାନେ ସୂର୍ଯ୍ୟ ଚନ୍ଦ୍ର ଆଦି ଆଦିଙ୍କର ଗତିକୁ ନିୟନ୍ତ୍ରଣ କରନ୍ତି ସେମାନେ ଈଶ୍ୱର ଅଟନ୍ତି। ସେହିପରି ଶକ୍ତିମାନ ନୁହେଁ କି ଈଶ୍ୱରମାନଙ୍କୁ ଅନୁକରଣ କରିବା ଉଚିତ ନୁହେଁ, କାରଣ ସେମାନେ ଅସାଧାରଣ କ୍ଷମତାଶାଳୀ ଅଟନ୍ତି। ସେ ଶିବଜୀ ସମୁଦ୍ର ମନ୍ଥନ ଜାତ ବିଷକୁ ଅର୍ଥାତ୍ ବିଷ ସମୁଦ୍ରକୁ ପାନ କରିଥିଲେ, କିନ୍ତୁ ଯଦି କି ସାଧାରଣ ଲୋକ ସେ ବିଷରୁ ଟିକେ ସୁଦ୍ଧା ବି ପାନ କରେ ତାହେଲେ ସେ ନିଶ୍ଚିତ ମୃତ୍ୟୁବରଣ କରିବ। କେତେକ ଶିବଭକ୍ତ ଅଛନ୍ତି ଯେଉଁମାନେ ଶିବଜୀଙ୍କୁ ଅନୁକରଣ କରି ଗଞ୍ଜେଇ ଆଜି ମାଦକ ଦ୍ରବ୍ୟ ସେବନ କରୁଛନ୍ତି, ଏତଦ୍ୱାରା ସେମାନେ ମୃତ୍ୟୁକୁ ଆହ୍ୱାନ କରୁଛନ୍ତି ବୋଲି ବୁଝିବାକୁ ପଡିବ। ଠିକ ସେଭଳି କେତେକ କୃଷ୍ଣଭକ୍ତ ଅଛନ୍ତି ଯେଉଁମାନେ ଭଣ୍ଡ ବା ମିଥ୍ୟାଚାରୀ, ସେମାନେ ଭଗବାନଙ୍କର ଆଶୀର୍ବାଦକୁ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଭୁଲି ଯାଇଛନ୍ତି ଯେ ସେମାନେ ଭଗବାନ କୃଷ୍ଣ ନୁହନ୍ତି କି ଗୋବର୍ଦ୍ଧନ ପର୍ବତ ଟେକି ପାରିବେ ନାହିଁ। ତେଣୁ ଈଶ୍ୱରମାନଙ୍କର ବା ଅସାଧାରଣ କ୍ଷମତାଶାଳୀ ପ୍ରଭୁମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ ନ କରି କିମ୍ବା ଉପଯୁକ୍ତ ଯୋଗ୍ୟତା ହାସଲ ନ କରି ସେମାନଙ୍କର ପଦଗ୍ରହଣ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ, କେବଳ ସେମାନଙ୍କର ଉପଦେଶକୁ ଅନୁସରଣ କରିବା ଉଚିତ। ଆଜିକାଲି ନିଜକୁ ଭଗବାନ ବା ଭଗବାନଙ୍କର ଅବତାର ବୋଲି ଅନେକ ନିଜକୁ ଭଗବାନ ବା ଭଗବାନଙ୍କର ଅବତାର ବୋଲି କହି ହେଉଛନ୍ତି, କିନ୍ତୁ ପରମପୁରୁଷ ଭଗବାନଙ୍କର କ୍ଷମତା ଅଧିକାର ନ ହୋଇ ନିଜକୁ ଭଗବାନ ବା ଅବତାର ବୋଲି କହିବା ମୂର୍ଖାଣ ମାତ୍ର। ସେ ଜିନିଷକୁ ଶେଷର ଜିନିଷ କହୁଛନ୍ତି, ତା ଉପରେ ଗୋଟେ ସୁନ୍ଦର କଥା ଲେଖିଛନ୍ତି ଭଗବାନ, ଅନୁସରଣ କରିବା ଏବଂ ଅନୁକରଣ କରିବା ଏକ କଥା ନୁହେଁ। ଭଗବାନ ପିଲାଦିନେ ଗୋବର୍ଦ୍ଧନ ପର୍ବତ ଟେକିଥିଲେ, କିନ୍ତୁ ଆମ୍ଭେମାନେ ତାଙ୍କୁ ଅନୁକରଣ କରି ଗୋବର୍ଦ୍ଧନ ପର୍ବତ ଟେକି ପାରିବା ନାହିଁ, କୌଣସି ମାନ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଆମ୍ଭେମାନେ ତାଙ୍କର ଉପଦେଶକୁ ମାନିବା ଉଚିତ, କିନ୍ତୁ କେବେ ହେଲେ ତାଙ୍କୁ ଅନୁକରଣ କରିବା ଉଚିତ ନୁହେଁ। ମାନବ ହେଉଛି ଅନୁକରଣ ପ୍ରିୟ, ପୂର୍ବ ସେଟା ଉଦାହରଣ ଦିଅନ୍ତି, ମାନବ ଏତେ ଅନୁକରଣ ପ୍ରିୟ ତାକୁ ଅନୁସରଣ କରିବା ଭଲ ଲାଗିବନି, ତା ଅନୁକରଣ ତାର ତ ଭଲ। ଆଉ ପ୍ରବାସୀ କଥା କୁହନ୍ତି, ଆଉ କହିବେ ଅରିଜିନାଲ କୁକୁର ଭୋକିବେ, ପ୍ରବାଦ କୁହନ୍ତି ଅରିଜିନାଲ କୁକୁର ଭୋକିଲେ ଲୋକ କିଏ ଶୁଣିବେନି, କିନ୍ତୁ ମଣିଷଟା ଯଦି କୁକୁର ଟୋନ୍ର ଭୋକିଲା ତା ପଇସା ଦେଖି ଦେଖିବାକୁ ଯିବେ। ସବୁ କଥା ସେ କହିଛନ୍ତି, ଆଉ ସଂସାର ସାରା କଥା, ବିଶ୍ୱର ଯେତେ କଥା ଆଧ୍ୟାତ୍ମିକ କତୁରୁ ଆରମ୍ଭ କରି ବୈଜ୍ଞାନିକ କଥା ସବୁ ସେ କହିଦେଇଛନ୍ତି ତାଙ୍କ କନ୍ଭର୍ସେସନ୍ରେ, କି ଏତେ ବୋଗସ୍ ଦେଖ, ଡେଲି ସ୍ତ୍ରୀକୁ ଦେଖୁଛନ୍ତି ସେ ଏମିତି ଖୋଲି କୁହନ୍ତି, କେହି ତାଙ୍କ ଭଳିଆ ସଂସାର କେହି ଜଣେ ନାହାନ୍ତି। ମୁଁ ଦେଖିଛି କେବଳ ଭକ୍ତିଦାନ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ ସେ ଭାରତ ବର୍ଷରେ କହିଥିଲେ, ଇଏ ବିଦେଶୀ ଗୁଡ଼ା ପ୍ରଭୁପାଦ ବାଡ଼ି ବାଡ଼ି କହୁଛୁ, ଏତେ ନନ୍ସେନ୍ସ ପ୍ରଭୁପାଦ କହୁଛନ୍ତି, ଏତେ ନନ୍ସେନ୍ସ ଦେଖ ତୁମ ସିଭିଲାଇଜେସନ୍, ତମେ ସାଇନ୍ସ କହୁଛ ପ୍ରଭୁପାଦ କହୁଛନ୍ତି, ସାଇନ୍ସ ଫିଲ୍ମ ହଲ୍ ତିଆରି କରୁଛ, ସବୁ ତିଆରି କରୁଛ, ନିଜ ସ୍ତ୍ରୀ ସାଙ୍ଗରେ ସେମାନେ ସହବାସ କରୁଛନ୍ତି, ସ୍ତ୍ରୀର ରୂପଟାକୁ ଦେଖିଛନ୍ତି, କିନ୍ତୁ ଗୋଟେ ଫିଲ୍ମରେ ନଙ୍ଗଳା ଚିତ୍ର ଦେଖିବା ପାଇଁ ଟଙ୍କା ଦେଖି ଯାଉଛ, ତାହେଲେ ଏଇଟା ପାଗଳ ନୁହେଁ କ'ଣ? ପ୍ରଭୁପାଦ କହୁଛ, ପ୍ରଭୁପାଦ ଏଇଟା ଉଦାହରଣ ଦେଉଛନ୍ତି, ଦେଖ ଡୁପ୍ଲିକେଟ୍ ଜିନିଷ ଦେଖିବା ପାଇଁ ମଣିଷର କେତେ ମନ, ଅନୁକରଣ କରିବାଟା କେତେ ତାଙ୍କୁ ଭଲ ଲାଗୁଛି, ଏ ସେଇ ସ୍ତ୍ରୀକି ତୁମେ ଦେଖିଛ, ତୁମେ ତା ସାଙ୍ଗରେ ରହୁଛ, କିନ୍ତୁ ଆଉ ଗୋଟେ ସେଇ ସ୍ତ୍ରୀର ଗୋଟେ ଉଲଗ୍ନ ରୂପକୁ ଦେଖିବା ପାଇଁ ତୁମେ ଟିକେଟ୍ କାଟିକି ଯାଉଛ, କୁକୁରଟାକୁ ଦେଖୁଛ ସିଏ ଭୋକୁଛି ଦେଖୁଛ, ସେଟା ତ ଶୁଣିବନି, ଗୋଟେ ମଣିଷଟା କୁକୁର ଭଳିଆ ଭୋକିବ, ଚାଲ ଯିବା ମଣିଷ ଦେଖିକି ଦେଖିବି, ପ୍ରଭୁପାଦ କହୁଛୁ ଦେଖ କେମିତି ସମାଜର ଲୋକମାନଙ୍କର ବୁଦ୍ଧି କିଏ ଭଳିଆ, ଆଉ ମଣିଷମାନେ ଭାରି ଅନୁକରଣ ପ୍ରିୟ, ଭାରି ଅନୁକରଣ ପ୍ରିୟ, ଆଉ ଧର୍ମର ଅନୁକରଣ ହେଉଛି ଗୋଟେ ବିନାଶ, ଯିଏ ଗୁରୁକୁ ଅନୁକରଣ କଲା ସେ ବିନାଶ ହବ, ସବୁ ଭିତରେ ବିନାଶ, ଅନୁକରଣ କରି କଥା ଭାଷା ଚାଲି ସଙ୍ଗୀତ କୌଣସି ଜିନିଷ ଅନୁକରଣ କରି ତୁମେ ପାରିବନି, ଅନୁକରଣ ଆମର କରାଯାଏ, ନିଜର ଅଧିକାରୀ ସାର ଅନୁସରଣ ହୁଏ, ନିଜ ଅଧିକାରୀ ସାର ଅନୁସରଣ କରାଯାଏ ଅନୁକରଣ। ଦେଖ ଆମ ପରମ୍ପରା ସିଷ୍ଟମ ଦେଖ, ଭକ୍ତିମୟ ଠାକୁରଙ୍କର ଭଜନ ଦେଖନ୍ତୁ, ଆମର ଗୌରକିଶୋର ବାବାଜୀଙ୍କର ବାବାଙ୍କର ଭଜନ ଦେଖନ୍ତୁ, ଭକ୍ତି ସିଦ୍ଧାନ୍ତ ପ୍ରଭୁ ଯେତେବେଳେ ଆସିଲେ ସେ କେବେ ଗୌର ବାବାକୁ ଭଲ କଲେନି, ସେ ଅନୁସରଣ ମୋ ଗୁରୁଦେବ ସିଂହ ରହୁଥିଲେ ବାଥରୁମରେ ସେ ଭୋଜନ କରୁଥିଲେ, ସେ କହୁନଥିଲେ କି ସେଠି ସେ ତାଙ୍କର ବାବାଙ୍କର ଚେଲା ଥିଲା ଆଉ ସେ ପୁଲିଆରେ ଯେତେବେଳେ ରହୁଥିଲେ ବାବାଙ୍କର ଚେଲା ଥିଲେ, ଗୌରବିଶ୍ୱ ମଧ୍ୟ ମନ୍ତ୍ର ନେଇଥିଲେ, ବାବା ତାଙ୍କର ଯାଇକି ବାଥରୁମରେ ଭୋଜନ କରିବେ, ଲୋକମାନେ କହିଲେ ଦେଖ ବାବା ତାଙ୍କର ତ ସ୍ୱାଭାବିକ ତାଙ୍କର ଇଚ୍ଛା କି ବିଷୟ ଲୋକ ଗୁଡ଼ାକ ନ ଆସୁ, ତେଣୁ ସେ ତାଙ୍କର ଲାଟିନ୍ ଭିତରେ ଯାଇକି ଭୋଜନ କରିବେ। ଇଏ ତାର ଦେଖା ଦେଖି କଣ କଲା, ଇଏ ତାର ଗୋଟେ ଲାଟିନ୍ ଭିତରେ ଗୁରୁଙ୍କ ଅନୁକରଣ କଲା, କାରଣ ମତେ ସମ୍ମାନ ମିଳିବ ଆଉ ମୋ ଗୁରୁଦେବ ଏମିତି ଭୋଜନ କରୁଛି ମୁଁ ବି ଭୋଜନ କରୁଛି ଆଉ। କିଛି ଦିନ ଯାଇଛି, କିଛି ଦିନ ଗଲାବେଳକୁ ରାତିରେ ବାବା ତା ଡାକିଲ, ବାବା ଡାକିଲ ଘରେ ନାହିଁ, ବାବା କହିଲେ ଦେଖ ଇଏ ମତେ ଅନୁକରଣ କରୁଛି ହେଲେ ବିଚାର ଦୋଷ ଯାଇଛି କୁଆଡେ କୁଆଡେ କା ଘରକୁ, ବାବା କହିଲେ ବାହାର କର, କାରଣ ଗୁରୁ ବୈଷ୍ଣୁ ତୁମେ ଅନୁସର ତୁମର ସବୁବେଳେ ତୁମର ଅଧିକାର ଯୋଗ୍ୟତାକୁ ନଜର କର, କାରଣ ସମସ୍ତ ସାଧୁମାନଙ୍କର ତାଙ୍କର ରୁଚି ତାଙ୍କର ପ୍ରେରଣା ତାଙ୍କର ଶକ୍ତି ଭଗବାନଙ୍କୁ ବିଭିନ୍ନ ବିଭିନ୍ନ ପ୍ରକାର ଦେଇଛି, ଆମ ଅଧିକାର ନେଇକି ଆମେ ଆମର ବଞ୍ଚିବା। ଅନୁକରଣ କଲେ କିଛି କିଛି ଲାଭ ହବନି, ଏ ଅନୁକରଣ କଲେ ଯେମିତି ଭୁଆଁ ବିରାଡ଼ି ମଲା ଏ ଯେଉଁ କ'ଣ ଉଧକୁ ଗୋଟେ ମାଛ ଖାଇବି ସେବେଳେ ତୁମେ ଏକାଥର ବଡ଼ ଭକ୍ତ ହେବି, ତୁମେ ଅନୁକରଣ କଲେ ତୁମେ ଯିବ, ତୁମେ ସେଟା କରିପାରିବ, ତୁମେ ତୁମର ଯୋଗ୍ୟତା ଦେଖ ଅଧିକାର ଦେଖ ସେଟା କେମିତି ଜଣକ କେମିତି ମୁଁ ଜାଣିବି ମୋ ଯୋଗ୍ୟତାଟା କ'ଣ, କେମିତି ତୁମେ କଥା ଶୁଣ ନାମ କର, ତୁମେ ଶାସ୍ତ୍ର ତୁମେ ଠିକ୍ ଠିକ୍ ଭାବରେ ଶାସ୍ତ୍ରକୁ ପଢ଼, ସବୁବେଳେ ପ୍ରଚାର ଉଦ୍ଦେଶ୍ୟରେ ମୁଁ ଲୋକଙ୍କୁ କହିବି ଏଇ ଉଦ୍ଦେଶ୍ୟରେ ପଢ଼ନି, ସେ ପାଠ ଗୋଟେ ଅଲଗା, ତୁମର ପ୍ରବଚନ ଆଜି ଅଛି ତୁମେ ପଢ଼ ସେଟା କ'ଣ କହିବ ଏଟା ଖୋଜଟା ଅଲଗା, କିନ୍ତୁ ଶାସ୍ତ୍ରଟାକୁ ନିଜର ଜୀବନରେ ଭଜନର ଅଙ୍ଗ ନେଇକି ପଢ଼, ତାହେଲେ ଶାସ୍ତ୍ର ତୁମକୁ କହିଦେବେ ଏଟା ଭଗବାନ ଏଟା କହିଛନ୍ତି ମୁଁ ଏଟା କରୁନି, ସେ ଶାସ୍ତ୍ରର ଶାସନ ଗୁରୁଦେବ କୁହନ୍ତି, ଶାସ୍ତ୍ରର ଶାସନ ଗୁରୁର ଶାସନ, ଯିଏ ଶାସିତ ନାହିଁ ସେ ଶିଷ୍ୟ କ'ଣ ହବ, ଗୁରୁ କ'ଣ ସବୁଦିନ ରହିବେ, ଶାସ୍ତ୍ର ତୁମକୁ ଶାସନ କରିବ, ଗୁରୁ ସବୁଦିନ ରହିବେନି, ଆଜି ସିନା ଅନଲାଇନ୍ ହେଇଗଲା ଆଉ କ'ଣ ଗୁରୁ ଡେଲି ଭାଗବତ କଥା କହୁଛନ୍ତି, ଆଗରୁ କ'ଣ ଗୁରୁ ସବୁ ଭଜନାନନ୍ଦ ଥିଲେ ସେ କ'ଣ କଥା କହୁଥିଲେ, ସେ ଦ୍ୱିପଦ ଉପଦେଶ ଦେଉଥିଲେ, ଶିଷ୍ୟ କ'ଣ କହୁଥିଲା ନା ଶାସ୍ତ୍ର ଦ୍ୱାରା ଶାସିତ ହଉଥିଲେ, ଯଦି ଗୁରୁ ଶାସନ ନ କରିପାରିଲେ ଶିଷ୍ୟ ଯଦି ଜଣେ କହିବ ଗୁରୁଦେବ ମତେ କିଛି କହୁନାହାନ୍ତି ଗୁରୁଦେବ ଶାସନ କରୁନାହାନ୍ତି, ତୁମେ ସେ ଶାସିତ ହେଇଯାଅ, ସବୁ ସାଧୁଙ୍କର ସ୍ୱଭାବ ଅଲଗା ହେଲା, ଗୁରୁ କିଛି କହୁନାହାନ୍ତି ମାନେ ତୁମେ ଶାସ୍ତ୍ର ପଢ଼ିକି ଶାସନ ଶାସନ ହେଇ, ଆଜିକାଲି କଥା ଶୁଣିବା ଏ ଗୋଟେ ଆଗରୁ ତ ସେମିତି ବାବାଜୀ ମାନେ ସେମିତି କଥା କହୁନଥିଲେ, ସେ ତାଙ୍କ ହରିଭଜନ ଲାଗୁଥିଲେ, କେତେବେଳେ କ'ଣ ଇଚ୍ଛା ହେଲା କେତେବେଳେ ପାଟିରୁ କ'ଣ ଦିବଚନ ବାହାରୁଥିଲା ସେଟାକୁ ସେ ଶିଶୁମାନେ ଧରୁ ନଥିଲେ, ଶାସ୍ତ୍ରର ଶାସନ ଗୁରୁର ଶାସନ, ସବୁବେଳେ ଗୁରୁ କିଛି କହିବେନି, ଗୁରୁ ସମୟ କାଳ ପରିସ୍ଥିତି ଯୋଗ୍ୟତା ସବୁ ଦେଖନ୍ତି, ସବୁ ଦେଖିବେ ଭଗବାନ ସେ ବୁଦ୍ଧିରେ ତାଙ୍କୁ ଇଣ୍ଟେଲିଜେଣ୍ଟ ଦିଅନ୍ତି, କାରଣ ଯେଉଁ ଦୃଷ୍ଟିଟା ଗୋଟେ ଶିଷ୍ୟର ସେଇ ଦୃଷ୍ଟିଟା ଗୁରୁର ନୁହନ୍ତି, ଗୁରୁ ଗୋଟେ ଆତ୍ମାର ଉପର ସମତିକି ଦେଖେ, ସେ ଜାଣିଛି ଯେଉଁଟାକୁ ଯଦି ଶାସନ କରିବ ସେ ଛାଡ଼ିକି ପଳେଇବ, ଆଉ କୁଆଡ଼େ ଯିବ ପୁଣି ବିଷୟ ଖାଇବ କ'ଣ କରିବ ନଷ୍ଟ ହବ, ଯଦି ତାକୁ ବଞ୍ଚନା କରି ରଖନ୍ତି କିଛି କୁହନ୍ତିନି, ଆ ଯା କରୁଛି କରୁ ଛାଡ଼, ଯାହାକୁ ଶାସନ କଲେ ଶୋଧନ ହବ ତା ଲାଭ ନା, ଆଉ ଲୁହାଟାକୁ କୁହନ୍ତିନି ଲୁହା ଲୁହା ଦେଖିକି ପାଣି ଦେବ, ଲୁହା ଦେଖିକି ପାଣି ଦେବ ଓଡ଼ିଆ ନାହିଁ, କ'ଣ ଲୁହା ଦେଖିକି ପାଣି ଦେବ, ଲୁହା ଦେଖିକି କ'ଣ ପାଣି ଦେବ, ଲୁହାଟାକୁ ଯେତେବେଳେ ନିଆଁ ଭିତରେ ପୁରା ଯାଉଛି ଗରମ କରାଯାଉଛି ତାକୁ କେତିକି ବାଡ଼େଇବାକୁ ପଡିବ, ପାଣି ବାଡ଼େଇଥିବ ପାଣି ଗୋଟେ ପାଣି ଗୋଟେ ପାଣି ପାତ୍ରଟା ଥିବ ତ ଥଣ୍ଡା କରିବାକୁ ପଡିବ ନା, ତାକୁ କେମିତି କେତେ ପାଣି ଦେଲେ ସେ ବେଣ୍ଡ ହବ, ନହେଲେ ବେଶୀ ଯଦି ପାଣି ତୁମେ ଦେଇଦେଲ କ'ଣ କଲ ସେ ତାର ଆଉ ଯେଉଁ ଦା ବଙ୍କା ହେଉଛି ଏ ଯେଉଁ ଫାଉଡ଼ା ହେଉଛି କୋଦାଳ ହେଉଛି ସେଟା କରିବ ଫାଟିଯିବ ଭାଙ୍ଗିଯିବ, ସେ ଓଡ଼ିଆ ଲୋକ ମାନେ ସେ କଥା କୁହନ୍ତି ନା, ଆଉ ଲୁହା ଦେଖିକି ପାଣି ଦେବ ନା, ଆଉ ତୁମକୁ ଦେହା ହବ ତୁମେ ଦେଖା ତୁମେ ଲୁହା ଦିଆ ହେଲା ସେ ମାତୁଲ ଦିଆ ହବ ସେ ଯେଉଁ କ'ଣ ରେଲ ଧାରଣା ରଖି ପିଟୁଛନ୍ତି ତୁମେ କଲ ବଙ୍କା ଟିକେ କଲ ଦେଖା ବାଡ଼େଇବି ତ ପିଟିଦେବ ସେ ଚତରା ହେଇଯିବ, ପୁଣି ତାକୁ ଗରମ କରିଦେବ ସେ ତଳେଇଯିବ ପୁଣି ପାଣି ଦେବ ବୁଡ଼େଇଦେବ, ଆରେ ସେ ଜାଣିଛନ୍ତି ଟିକେ ବାଡ଼େଇଦେବେ କେତିକି ଗରମ କରିବେ କେତିକି ପାଣି ଦେବେ ସେ ଜାଣିଛନ୍ତି, ସେଭଳି ସାଧୁଗୁରୁଙ୍କୁ ସେଭଳି ଭଗବାନ ବୁଦ୍ଧି ଦିଅନ୍ତି, ନହେଲେ ତ ଅନୁକରଣ କରିକି ଆମେ ପାରିବାନି, ଅନୁକରଣ କଲାମ ନା ବିନାଶ ହେଇଯିବ, ଭଗବାନ ସେ ଏଇ ଏଇ ଶ୍ଳୋକରେ ଯେଉଁଟା କହୁଛନ୍ତି ମତେ ତ ନିଜ ଲୋକ ଅନୁସରଣ କରିବା ଆଉ ସବୁ ଆଉ ଆଉ ମୁଁ ଏତେଟା ନ କରିଥିବି ପ୍ରଜା ମାନେ ଶଙ୍କର ଦୋଷ ଆସିବ କ୍ଷେତ୍ରରେ ଶାସନ ନ କଲା ମାନେ ଅସୁବିଧା ହେଇଗଲା ଆଉ କ୍ଷେତ୍ରରେ କାର୍ଯ୍ୟ ହେଲେ ଶାସନ କରିବ ଶାସନ କରିବ ଧର୍ମ ପାଳନ କରିବ ଦୁଇଟା କାମ କରିବ ଦୁଇଟା କାର୍ଯ୍ୟ କରିବ ତାପରେ ଭଗବାନ ପରବର୍ତ୍ତୀ ଶ୍ଳୋକକୁ ଯିବେ ସକ୍ତଃ କର୍ମଣ୍ୟ ବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ କୁରିଆଦ ବିଦ୍ୱାଂସ ତଥା ସକ୍ତମ୍ ଚିକିତ୍ସୋ ଲୋକ ସଂଗ୍ରହ ତବୁଙ୍କର ଯେ ଉପଦେଶ ଏତେ ସୁନ୍ଦର ଏଇଟା କଣ ଖାଲି କଣ ଯୁଦ୍ଧ ପାଇଁ ଲାଗିବ ନା କଣ ସମସ୍ତଙ୍କ ପାଇଁ ଲାଗିବ ଗୀତା ନା ମୂର୍ଖ ବା ଅଜ୍ଞ ଲୋକମାନେ ଯେପରି ଫଳ ଲାଭ ଆଶା କର୍ମ କରନ୍ତି ଠିକ ସେପରି ବିଦ୍ୱାନ ପଣ୍ଡିତ କର୍ମ କରିବା ଉଚିତ କିନ୍ତୁ ସେମାନେ ଅନାସକ୍ତ ଭାବରେ ଫଳଭୋଗର କାମନା ନ ରଖି କେବଳ ଲୋକମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଉଦ୍ଦେଶ୍ୟରେ କର୍ମ କରିବା ଉଚିତ ମୂର୍ଖ ବା ଅଜ୍ଞ ଲୋକମାନେ ଯେପରି ଫଳ ଲାଭ ଆଶାରେ କର୍ମ କରନ୍ତି ବିଦ୍ୱାନ ଲୋକ ଠିକ ସେଭଳି ପଣ୍ଡିତମାନେ ସେଭଳି କର୍ମ କରିବା ଉଚିତ କିନ୍ତୁ ସେମାନେ କଣ କର୍ମ ଫଳ ପ୍ରତି ଆସକ୍ତ ଆମର କଣ ଫଳଭୋଗର କାମନା ନାହିଁ ସମାନ ନା ଆଉ କଣ ତୁମର ଆଟାଚମେଣ୍ଟ ନାହିଁ ଏଇଟା ସେବାଟା ଗୋଟେ କାହିଁ କୁହାଯାଉଛି ଏଇଟା କର୍ମଟା ଆଉ ସେବାଟା ଡିଫରେଣ୍ଟ କେମିତି ହେଇଯାଉଛି ଅର୍ଜୁନ ତୁମେ ଯୋଉ ଯୁଦ୍ଧ କରୁଛ ଦୁର୍ଯ୍ୟୋଧନ ବି ଯୁଦ୍ଧ କରୁଛ ତୁମେ ବି ଯୁଦ୍ଧ କରୁଛ କିନ୍ତୁ ତୁମର ଏଇଟା ସେବା ତାର ଏଇଟା କର୍ମ ଭଗବାନ କହିବା କଥା ପଡ଼ୁଛି କାରଣ ଅର୍ଜୁନ ଏଇଟା ଅର୍ଜୁନ ଟୋଟାଲ ଯୁଦ୍ଧଟାକୁ ଦେଖୁଛନ୍ତି କୋଉ ହିସାବରେ ହିଂସା ହିସାବରେ ଦେଖୁଛନ୍ତି ଭଗବାନ ଏଇଟା ଭଲ ଲାଗୁନି ଏଇଟା ହିଂସା ନୁହେଁ ଏଇଟା ଧର୍ମ ଅର୍ଜୁନଙ୍କ ଦୃଷ୍ଟି ଥିଲା ହିଂସା ଭଗବାନଙ୍କ ଦୃଷ୍ଟି ଥିଲା ଏଇଟା ଧର୍ମ ଏଇଟା କ୍ଷେତ୍ରୀୟ ଧର୍ମ ଭଗବାନ ବୁଝୁଛନ୍ତି ଏଇଟା ଏଇଟା ନିଷ୍କାମ କର୍ମ ତୁମେ କର କେମିତି ନିଷ୍କାମ କର୍ମ କର ସେ କହୁଛନ୍ତି ଉଦାହରଣ ଦଉଛନ୍ତି ସକ୍ତା କର୍ମଣ୍ୟ ବିଦ୍ୱାଂସ ଯଥା କରୁଛନ୍ତି ଭାରତ ସକ୍ତା ଆସକ୍ତ ହୋଇ ବିଦ୍ୱାନ ଲୋକମାନେ ବେଳେବେଳେ କର୍ମ କରନ୍ତି କୁରିଆତ ବିଦ୍ୱାଂସ ତଥା ସକ୍ତମ ଚିକିତ୍ସା ଲୋକ ସଂଗ୍ରାମ ବିଦ୍ୱାନ ଲୋକମାନେ ସେଇଭଳି ଆସକ୍ତ ହେଇ କର୍ମ କରନ୍ତି କିନ୍ତୁ ଲୋକ ସଂଗ୍ରାମ ତୁମେ ଯଦି ପିଲା ଛୁଆ ଟଙ୍କା ପଇସା ଭଲ ମନ୍ଦ କେମିତି ସେବ ହବ କେମିତି ଇଏ କର ଆରେ ବିଦ୍ୱାନ ଲୋକ ସେଇଭଳି ମଠ ମନ୍ଦିର ଭଗବାନ ପ୍ରତି ଆସକ୍ତ ଅଛି କିନ୍ତୁ ତାର କର୍ମଫଳ ପ୍ରତି କର୍ମଫଳ ପାଇବା ପାଇଁ ତାର ଆଶା ନାହିଁ ସେ ଅନାସକ୍ତ ହେଇ କର୍ମ କରୁଛି କର୍ମଟା ସମାନ କିନ୍ତୁ ଜଣେ ଆସକ୍ତ ଜଣେ ଅନାସକ୍ତ ଏତିକି ଡିଫରେନ୍ସ ସେ ଉଦାହରଣ ଦଉଛନ୍ତି ଏ ଶ୍ଳୋକରେ ଯେମିତି ଅର୍ଜୁନ ଯୁଦ୍ଧ କରୁଥିଲେ ଦୁର୍ଯ୍ୟୋଧନ ଯୁଦ୍ଧ କରୁଥିଲେ ଦୁର୍ଯ୍ୟୋଧନଙ୍କର ଯୁଦ୍ଧ କରିବାର ଉଦ୍ଦେଶ୍ୟ କଣ ଥିଲା ଏମାନଙ୍କୁ ପରାସ୍ତ କରିକି ସିଂହାସନଟା ନେବା ରାଜ୍ୟ ସୁଖ ଭୋଗ କରିବା ଏଇଟା କର୍ମ ଅର୍ଜୁନଙ୍କର ଏଇଟା ସେବା କାହିଁକି ହବ ନା ସେ ଭଗବାନଙ୍କର ସୁଖ ବିଧାନ ପାଇଁ କରୁଛନ୍ତି ଆଚ୍ଛା ଯୁଦ୍ଧର ପରିଣାମଟାକୁ ସେ ଚିନ୍ତା କରୁନାହାନ୍ତି ଯୁଦ୍ଧରେ କାହାର ବିଜୟ ହବ କାହାର ପରାଜୟ ହବ ନାହିଁ ମୋତେ ଭଗବାନ କହିଛନ୍ତି ମୁଁ କରୁଛି ଏଇଟା ହଉଛି ଭକ୍ତିର ପ୍ରିନ୍ସିପୁଲ ମୋତେ ଗୁରୁ କହିଛନ୍ତି ଭଗବାନ କହିଛନ୍ତି ମୋର ସେବା କରୁଛି ମୋର କଣ ହବ କଣ ନାହିଁ ମୁଁ କହିପାରିବିନି କିନ୍ତୁ ମୋର ସେବାଟାକୁ ମୁଁ ଠିକ ଭାବରେ କରିବି ଏଇଟା ସରଳ ଜିନିଷ ମୁଁ କହିପାରିବିନି ମୋର କଣ ହବ କିନ୍ତୁ ସେବାଟା ତାହେଲେ କରୁଛନ୍ତି ସେ ଏଇଟା କହିଲେ ନା ବିଦ୍ୱାନ ଅଜ୍ଞ ଲୋକ ଯେଭଳି କର୍ମରେ ଆସକ୍ତ ବିଦ୍ୱାନ ଲୋକ ସେଭଳି କର୍ମରେ ଆସକ୍ତ କର୍ମ ଦୁଇ ଜଣଙ୍କର ସମାନ କିନ୍ତୁ ଜଣେ ଫଳ ପ୍ରତି ଆସକ୍ତ ଜଣେ ଫଳ ଛାଡ଼ି ଦେଉଛି ଭଗବାନ ପାଇଁ କରୁଛି ଏପୂର୍ବ ସେଠି ତାତ୍ପର୍ଯ୍ୟ ଲେଖିଛନ୍ତି କୃଷ୍ଣ ଚେତନରେ ଥିବା ବ୍ୟକ୍ତି ଓ କୃଷ୍ଣ ଚେତନାହୀନ ବ୍ୟକ୍ତି କାମନା ଭିନ୍ନ ଭିନ୍ନ ପ୍ରକାର ସେ କାମନାରେ ବି ସେମାନଙ୍କୁ ଚିହ୍ନିବ କୃଷ୍ଣ ଚେତନା ବୃଦ୍ଧି ଦିଗରେ ଯାହା ସାହାଯ୍ୟ ନ କରିବ ତାହା କୃଷ୍ଣ ଚେତନ ବ୍ୟକ୍ତି ଆଦୌ କରିବ ନାହିଁ ଯେପରି ଏକ ମୂର୍ଖ ବା ଅଜ୍ଞ ବ୍ୟକ୍ତି ଭୌତିକ କର୍ମରେ ସର୍ବଦା ବ୍ୟସ୍ତ ଥାଏ ଠିକ ସେପରି କୃଷ୍ଣ ଚେତନ ବ୍ୟକ୍ତି କୃଷ୍ଣଙ୍କ ଆନନ୍ଦ ବା ସନ୍ତୋଷ ବିଧାନ ନିମିତ୍ତ ସର୍ବଦା କର୍ମରେ ବ୍ୟସ୍ତ ଥାଏ ସମାନ ଏନଗେଜମେଣ୍ଟ ଏଇଟା ଗୋଟେ ଲେଜିନେସ୍ ନୁହେଁ ସ୍ପିରିଚୁଆଲ ଜିନିଷ ଗୋଟେ ଲେଜିନେସ୍ ନୁହେଁ ଆଉ ଗୋଟେ ଇଜି ଲାଇଫ୍ ନୁହେଁ ଏଇଟା ଗୋଟେ ଆଇଡିଆ ଏ ଆଇଡିଆ ବହୁତ ଲୋକଙ୍କର ଅଛି ଯିଏ ମଠ ମନ୍ଦିରକୁ ଆସୁଛି ସେ ଆଇଡିଆଟା ବାହାର କରିକି ଆସିବା ତାହେଲେ ମଠ ମନ୍ଦିର ମାନେ ଗୋଟେ ଇଜି ଲାଇଫ୍ ବାହା ଚୁରା ହେଲେ ବହୁତ ଖଟିବାକୁ ପଡିବ ବହୁତ ଦାୟିତ୍ୱ ନେବାକୁ ପଡିବ ମଠ ମନ୍ଦିର ପଳେଇଗଲେ ଆରାମରେ ରହିବ ନାଇଁ ନାଇଁ ଏଠି ନାହିଁ ଏଠି ସେତିକି ସମାନ ଟାସ୍କ ତୁମକୁ ନେବାକୁ ପଡିବ ତାଠୁ ବରଂ ହେଭି ନବ କମ୍ ହବନି ନହେଲେ ତୁମର ଆଟାଚମେଣ୍ଟ ଅସୁବିଧାଟା ହଉଛି ଭଜନ କାହିଁକି ହବନି ତୁମର ଭଗବାନଙ୍କ ପ୍ରତି ଆସକ୍ତି ନାହିଁ ନା ଯାହାର ଭଗବାନ ପ୍ରତି ଆସକ୍ତି ନାହିଁ ତାର ଭଜନ ହବନି କର୍ମ ହବନି ଯିଏ ପିଲା ଛୁଆ ଭଲ ପାଉନି ସେ କଣ କରିବେ ତାକୁ ସେଠି ସୁଖ ଲାଗିବନି କି ଖଟିବା ପାଇଁ ତାର ଇଚ୍ଛା ହବ ତାର କର୍ମ ଆସକ୍ତି ନାହିଁ ମାନେ କର୍ମ କେମିତି କରିବ ତାର ଆଟାଚମେଣ୍ଟ ଆସିଲେ ସେ କର୍ମ କରେ ସେଭଳି ଭଗବାନ ପ୍ରତି ଆମର ଆସକ୍ତି ଆସୁନି ଆମେ ଭଗବାନ ସେବା କରିପାରିବାନି ସାଧୁର କାମ ହେଲା କେବଳ ଏଇ ଗୋଟେ ଜୀବଟାକୁ ହରିକୀର୍ତ୍ତନ ହରିସେବାରେ ତାକୁ ଜବରଦସ୍ତି ଲଗେଇ ଲଗେଇ ତାର କେମିତି ଭଗବାନ ପ୍ରତି ଆସକ୍ତି ଆସୁ ପ୍ରଭୁଙ୍କ କର୍ମ ପ୍ରତି ତାର ଭଗବାନ ପ୍ରତି ଆସକ୍ତି ଆସିବା ପାଇଁ ଶୁଦ୍ଧି ଦିଆହେଇଛି, କଥା ଏଣେ ଏଣେ ସେବା ଏଣେ ଜପ ସାଧନ। ବାହ୍ୟତଃ ଗୋଟେ ସଂସାର ଲୋକ ଯେମିତି ପୁରା ଫୁଲ୍ ବିଜି, ଆମେ ବି ସେଭଳି ସେମିତି ପ୍ରଭୁପଦ କୁହନ୍ତୁ ଆମର ଫୁଲ୍ ଏନ୍ଜାଇଟି ଫୁଲ୍ ବିଜି, ଆମର ଯେ ଗୋଟେ ନିଶ୍ଚିନ୍ତ ହେଇକି ତୁମେ ରହିଯିବ ସେଟା ହବନି ସବୁବେଳେ। ଗୋସ୍ୱାମୀ ମାନେ ଯେଉଁ ବଡ ବଡ ମନ୍ଦିର କରିଥିଲେ, ଗୋବିନ୍ଦ ଗୋପୀନାଥ ମଦନ ମୋହନ ତାଙ୍କ ସେବା ବ୍ୟବସ୍ଥା କରିଥିଲେ, ସେ କଣ ବସିକି ରହିଥିଲେ ନା କଣ? କିନ୍ତୁ ଭଜନ ତାଙ୍କର ଏତେ ଭଜନର ସଦାଟା ସେ ପ୍ରାପ୍ତ ହେଇଥିଲେ, କିନ୍ତୁ ସେ କୃଷ୍ଣ ଚିନ୍ତାଟା ଥିଲା, ସେତିକି ରେସ୍ପନ୍ସିବିଲ ନେଇଥିଲେ। ଦାୟିତ୍ୱହୀନ ବ୍ୟକ୍ତି ସେ କେବେ ଭକ୍ତ ହେଇପାରିବନି, ଇଏ ଗୋଟେ କେୟାରଲେସ୍ ପର୍ସନ, ତାର ଗୋଟେ ଦାୟିତ୍ୱ ନାହିଁ, ରେସ୍ପନ୍ସିବୁଲ ନାହିଁ, ସମୟାନୁବର୍ତ୍ତିତା ନାହିଁ, ଗମ୍ଭୀରତା ସିନ୍ସିୟରିଟି ନାହିଁ, ସେ କେବେ ଭଗବାନଙ୍କର ଭକ୍ତ ହେଇପାରିବ। ଭଗବାନ ଭାରି ପରଫେକ୍ଟ, ଭଗବାନଙ୍କ ପାଖରେ ଗୋଟେ ମିନିଷ୍ଟର ପାଖରେ ତୁମେ ରୁହ ଦେଖିବ ତାଙ୍କର ପାଞ୍ଚ ମିନିଟ୍ ଏପଟ ସେପଟ ହବନି। ଏଗୁଡ଼େ ବଡ଼ ବଡ଼ ଲୋକମାନଙ୍କ ପାଖରେ ତାଙ୍କର ଖାଇବା ଟାଇମ୍ ଟାଇମ୍, ତାଙ୍କ ସବୁ କାମ ଗୋଟେ ଟାଇମ୍ ହିସାବ ରହୁଛି, ତାଙ୍କର କିଛି ମାନେ ଏପଟ ସେପଟ ହବନି। ସେମାନେ କୁହନ୍ତିନି, ଏ ଯେଉଁ ବଡ଼ ବଡ଼ ଅଫିସ ଗୁଡ଼ାକରେ ମୁଁ ସବୁ ବିଦେଶ ବିଦେଶ, ତାଙ୍କ ସବୁ କିଛି କହିବେନି। ଦେଖୁନା ଏୟାରପୋର୍ଟ ଗୁଡ଼ାକରେ ମୁଁ ସେ ଦେଖେ, ସେ ଫ୍ଲାଇଟ୍ ଯେଉଁଠି ଯାଉଛି ବି ତାଙ୍କ ସେ ଏଇଥର କେଉଁଠି ଯାଉଥିଲି, ଏଠି ବମ୍ବେରେ ବମ୍ବେରେ ବସିଲେ ଦେଖିଲି ସମସ୍ତେ ସେ ଯେଉଁ କ'ଣ ଏଇଟା କହୁଛନ୍ତି ଯେଉଁଠି ଫ୍ଲାଇଟ୍ ଛାଡ଼ିବ ସେରାଟନ୍ ଫିଲ୍ଡ ଭିତରେ ସମସ୍ତେ ସମସ୍ତେ କାମରେ ବ୍ୟସ୍ତ, କିନ୍ତୁ କେଉଁଠି ଗୋଟେ ପଲିଥିନ୍ ପଡ଼ିଲା, କେଉଁଠି କ'ଣ ହେଲା, ସେ ସୁଇପର ତାର ସବୁ ଦେଖୁଛି, ସେ ଡଷ୍ଟବିନ୍ କ୍ଲିନ୍ କରୁଛି, ତାକୁ ଏଠି କେହି କିଛି କହୁନାହାନ୍ତି, ତାହେଲେ ଟିକେ ଯୋଗୁ ନା ଏସବୁ ସବୁ ରେସ୍ପନ୍ସିବିଲ ଜାଣିଛନ୍ତି, ମୋତେ ଏଟା ନକଲେ ମୋତେ ବାହାର କରିଦେବେ। ବହୁତ ରେସ୍ପନ୍ସିବିଲ ଲୋକ, ସେମାନେ ନିଟ୍ ଆଣ୍ଡ କ୍ଲିନ୍ ସବୁ ମେଣ୍ଟେନ୍ ହେଉଛି, ଏଇଟା ଗୋଟେ ଏୟାରପୋର୍ଟ ଦେଖୁଛି ଯେଉଁ ମେଣ୍ଟେନ୍ ହେଉଛି, କେତେ କ୍ଲିନ୍ ନିଟ୍ ପୁରା ସବୁ ଜିନିଷ, ସେମାନେ ତାଙ୍କର ଦାୟିତ୍ୱ କର୍ମର ଆସକ୍ତ ସେମାନେ ବହୁତ ରେସ୍ପନ୍ସିବିଲ ନେଇ କାମ କରୁଛନ୍ତି। ଆଉ ଭଗବାନଙ୍କର କାର୍ଯ୍ୟଟା ସେଭଳିଆ ହବ, ସମାନ ଆଟାଚମେଣ୍ଟ, ଆଟାଚମେଣ୍ଟ ନାହିଁ ମାନେ ତୁମର କ'ଣ, ତୁମର ସେଟା କର୍ମ ହେଲା, ତୁମର ଏଠି ଆଟାଚମେଣ୍ଟ ନାହିଁ କିନ୍ତୁ ଫଳ ଆଶା ଅଛି, ଭଗବାନଙ୍କର ସେବା କରିବିନି କିନ୍ତୁ ମୋତେ ଭକ୍ତି ମିଳିଯାଏ, ଏଇଟା ସମ୍ଭବ ନୁହେଁ, ଏଇଟା କେବେ ହବନି। ଯାହା ପାଇଁ ତୁମର ଆଟାଚମେଣ୍ଟ ନାହିଁ ସେ ତୁମକୁ ଦବ କ'ଣ? ସେଥିପାଇଁ ଆମର କଥା ଶୁଣିବା ଯେ ଗୋଟେ ଜ୍ଞାନୀ ହେବା ଆମର ଲକ୍ଷ୍ୟ ନୁହେଁ, ପ୍ରଭୁ ସେଥିପାଇଁ ବିରକ୍ତ ହୁଅନ୍ତି, ସଂସ୍କୃତ ପଢିବ ତୁମେ କ'ଣ କରିବ ପ୍ରଭୁ ବିରକ୍ତ ହୁଅନ୍ତି, ଆମେ କଥା ଶୁଣୁଛୁ ଭଗବାନ ପ୍ରତି ଆସକ୍ତି ବଢିବା ପାଇଁ, ଭଗବାନ ଏତେ ସୁନ୍ଦର, ଏଥିପାଇଁ ରୂପ ଗୁଣ ଲୀଳା, ଆମର ବ୍ୟାକରଣ ସଂସ୍କୃତ ଏତେ ଯାହା ଯେତେ ପଢ଼ ତାର ମୁଖ୍ୟ ଜିନିଷ ହେଲା ଏତିକି, ଭଗବାନ ପ୍ରତି କେମିତି ପ୍ରେମଟା ବୃଦ୍ଧି ହବ, ତାଙ୍କୁ କେମିତି ଗୋଟେ ଭଲ ପାଇବା। ଯେ ଏମିତି ନାହିଁ ଯେ ପୁଅଟା ଇଂଲିଶ ପଢିକି ୟୁନିଭର୍ସିଟିରୁ ଆସିକି ସେ ମାଆକୁ କହିବ ଇଂଲିଶରେ କହିବ, ସେ ମାଆକୁ ଇଂଲିଶରେ ସେ ଡାଇଲଗ୍ ମାରିବନି, ସେ ମା ବୋଲି ଲାଗିବ ନା, ଆଉ ତା କୋଳରେ ବସିବ ନା, ଆଉ ସେ କହିବ ଇଂଲିଶ ପଢିଦେଇଛି ମା, ମୁଁ ଚେୟାରରେ ବସିବି, ତାକୁ ସେ ସୁଖ ମିଳିବନି, ସେ ଇଂଲିଶ ପଢିକି ମାଆକୁ ଇଂଲିଶ କହିକି ସେ ଚେୟାର ବସିକି ଖାଇବ, କି ମା କୋଳରେ ବସିପାରିବନି, ସେ ମା ତୁମକୁ ଖାଇବାକୁ ଦେଇଦେବ, ତୁମେ ସବୁ କରିଦେଇପାରେ କିନ୍ତୁ ତୁମେ ଦୂରରେ ରହିଲେ ମା କୋଳରେ ବସିପାରିବନି, ସେଟା ତୁମେ ବହୁତ ବଡ଼ ଜ୍ଞାନ ଲୋକ ହେଇପାରେ କିନ୍ତୁ ଭଗବାନ କୋଳରେ ତୁ ଗୋଲକୁ ଯାଇପାରିବନି, ଆଉ ତୁମକୁ ଭଗବାନ କିଛି ଦେଇଦେବେ ନିଜେ କରିପାରିବେ। କିନ୍ତୁ ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଏଇଟା, ଆମ ସମ୍ପ୍ରଦାୟରେ ଏଥିପାଇଁ କେବଳ ଯେଉଁମାନଙ୍କର ଜ୍ଞାନ ଅଛି ତାଙ୍କୁ କୁହାଯାଏ ତୁମେ ଟିକେ ପଢ଼, ସମ୍ପ୍ରଦାୟ ଶିକ୍ଷାଟା ରଖ, ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମର ଏଇଟା, ସରଳ ଚିତ୍ତରେ ଗୁରୁ ବୈଷ୍ଣବଙ୍କ ନିର୍ଦ୍ଦେଶରେ ତୁମେ କେବଳ ଭଗବାନଙ୍କର ନାମ କର ଆଉ ଭଗବାନଙ୍କର ସେବା କର, କାରଣ ଆମର ଲକ୍ଷ୍ୟ ହେଉଛି କୃଷ୍ଣ ଆମ ହୃଦୟରେ ରହିବାର ଅଛି, ସିଏ ଆମକୁ ସବୁବେଳେ ଭଲ ଲାଗିବାର ଅଛି, ଆଉ ସଂସାର କିଛି ଭଲ ଲାଗିବାର ନାହିଁ, ଆଉ ତାଙ୍କ ସମ୍ବନ୍ଧରେ ଯାହା ଭଲ ଲାଗିବ, ଅଲଗା ସବୁ ଅନ୍ୟତ୍ର ବିରକ୍ତି ସାତ୍, ଅଲଗା ଜିନିଷ ସବୁ ବିରକ୍ତି ଲାଗିବ, କୃଷ୍ଣ ଆମକୁ ଭଲ ଲାଗିବାର ଅଛି, ପ୍ରିୟ ହବାର ଅଛନ୍ତି କୃଷ୍ଣ ଆମର, ସବୁବେଳେ ତାଙ୍କ ଚିନ୍ତା, ତାଙ୍କ ସୁଖ, ତାଙ୍କ କର୍ମ ଏଇଟା କରିବାର ଅଛି, ଏଇଟା ଆମର ଲକ୍ଷ୍ୟ। ସେଥିପାଇଁ ପଣ୍ଡିତ ମୂର୍ଖ ସ୍ତ୍ରୀ ପୁରୁଷ ଏଇଟା କୌଣସି ଭେଦଭାବ ନାହିଁ, ସେଥିପାଇଁ ଏଇ ଶ୍ଳୋକରେ ଭଗବାନ କହୁଛନ୍ତି ଅର୍ଜୁନ ତୁମେ ଯେଉଁ ଭାବୁଛ ଦୁର୍ଯ୍ୟୋଧନ ବି ଯୁଦ୍ଧ କରୁଛି, ମୁଁ ବି ଯୁଦ୍ଧ କରୁଛି, କିନ୍ତୁ ତୁମର ଆଟାଚମେଣ୍ଟ ଅଲଗା, ସିଏ ଯୁଦ୍ଧ କରୁଛି କେବଳ ବିଜୟ ଲାଭ ପାଇଁ, ଭୋଗ କରିବା ପାଇଁ ଆସନ, କିନ୍ତୁ ତୁମେ ଯୁଦ୍ଧ କର, ତୁମେ ସେଭଳି ଆଟାଚମେଣ୍ଟ ଯେ କହୁଛ, ହଁ ଅର୍ଜୁନ ବି ସେଭଳି ଆସକ୍ତ ହେଇକି ଆସିଛି ଯୁଦ୍ଧ କରିବା ପାଇଁ, କିନ୍ତୁ ତୁମେ ମୋ ପାଇଁ କର, ଏହାର ପରିଣାମ ଚିନ୍ତା କର, ତୁମର କାହିଁ ହିଂସା ବୋଲି ଭାବୁଛ। ଭଗବାନ ଅର୍ଜୁନଙ୍କର ଗୋଟିଏ ଆଇଡିଆକୁ ଦୂର କରୁଛନ୍ତି, ଅର୍ଜୁନ ଏଇଟା ହିଂସା ନୁହେଁ, କାରଣ ମୁଁ ତ କେବେ ଯିବକୁ ହିଂସା କରିନି, ମୁଁ ତ ଆଦେଶ ଦଉଛି ନା, ଯିବ ତ ମୋର, ତାହେଲେ ଯୁକ୍ତି ଦୃଷ୍ଟିରୁ ଭଗବାନ କେବେ କାହାକୁ ମାରିବା ପାଇଁ କହିବେନି, ସେମାନଙ୍କ ମରଣ ହବନି, ସେଥିପାଇଁ ଭଗବାନ କହିଛନ୍ତି ସେମାନଙ୍କ ମରଣ ହବନି, ସେମାନଙ୍କୁ ମୁଁ ଜୀବନ ଦଉଛି, ସେମାନେ ଆଜି ନ ମରିଥିଲେ ବି କେବେ ମରିଥାନ୍ତି, ସେମାନେ ଧର୍ମ ଜିନିଷଟା, କ୍ଷତ୍ରିୟ ମାନେ ସେ ହିଂସା କରିବ ନହେଲେ ତ ହେଇପାରିବନି। ହିଂସା କାହା ପ୍ରତି କରିବ? ଯେଉଁମାନେ ଧର୍ମକୁ ଭାଙ୍ଗନ୍ତି ତାଙ୍କ ପାଇଁ ହିଂସା କରିବ। ତ ଦୁର୍ଯ୍ୟୋଧନକୁ ସହଯୋଗ କରୁଥିବା ସମସ୍ତ ବ୍ୟକ୍ତିମାନେ ଧର୍ମର ବିରୋଧୀ, କ୍ଷତ୍ର ଧର୍ମର ବିରୋଧୀ, ତମର କିଛି ଅସୁବିଧା ନାହିଁ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାଣ।